नमो गुरुदेव वासुदेवाय। श्रीमद्भागवत दशम स्कंद पंचाशध्याय श्लोक 25। तस्मालोक इमं राजन् स्वप्न माया मनोरथम विख्यायम्यात्मनात्मानम् विख्यायम्यात्मनात्मानम् समाशान्तो भव प्रभो समाशान्तो भव प्रभो। तस्माल्लोकमिमं राजन् स्वप्नमायामनोरथम् विख्यायम्यात्मनात्मानम् समाशान्तो भव प्रभो। तस्माल्लोकमिमं राजन् स्वप्नमायामनोरथम् विख्यायम्यात्मनात्मानम् समाशान्तो भव प्रभो। तस्माल्लोकमिमं राजन् কৃষ্ণা অবস্থ ভক্ত সজন বন্ধ মাতৃবৃন্দ, আমি আপনার আমার ভাগবত কথাকে স্বাগত জনাওছু। তেমন ইয়ে হচ্ছে আপনার তিন মাস জন লা আজকের মথুরার হস্তিনাপুর আজ তিন মাস গ্রস্ত শেষ হয়ে গেল। এই তাঁকর কথা অন্তিম কথা, এটা অন্তিম শ্লোক। তাপরে ধৃতরাষ্ট্র কহবে, উত্তর দেবে, ତାପରେ ଅକ୍ରୁର ଚାଲିଯିବେ, ପୁଣି ମଥୁରାକୁ ଚାଲିଯିବେ, ତାପରେ ଅନ୍ୟ ଚାପ୍ଟର ସବୁ ଆରମ୍ଭ ହେବ, ଯୁଦ୍ଧ ଆରମ୍ଭ ହେବ ମଥୁରାରେ, ଏସବୁ କଥା ବର୍ଣ୍ଣନା କରାଯିବ। ତେଣୁ ଏଇଠି କୁହାଯାଉଛି ତସ୍ମାତ୍, ଏତେ ସବୁ କଥା ବୁଝିକି କହିଲେ ଏଇଭଳି ଭାବରେ ତୁମେ ନ୍ୟାୟ ଭାବରେ କାର୍ଯ୍ୟ କର, ଅଧର୍ମ ଭାବରେ କାର୍ଯ୍ୟ କର ନା, ତୁମେ ରାଜା ଜଣେ, ଏଇଭଳି ଭାବରେ ତୁମେ ଯଦି ତୁମ କଥାକୁ ସମସ୍ତେ ଅନୁସରଣ କରିବେ, ଏଇସବୁ କଥା କହି କହିକରି ଅନ୍ତିମରେ ଏଇ କଥା କହୁଛନ୍ତି ରାଜନ୍, ହେ ପ୍ରଭୁ, ହେ ରାଜନ୍। ତାଙ୍କୁ ଯାହାଫଳରେ କି ସେ ନିଜକୁ କହିବେନି, ସିଏ ମୋତେ ଗୋଟେ ଆଦେଶ ଦେଉଛନ୍ତି ବୋଲି ଭଗବାନ କଥା କହୁଛନ୍ତି। ପ୍ରକୃତରେ ଏ ଯେଉଁ ରହିଛନ୍ତି ହସ୍ତିନାପୁରରେ, ଯେ ଏବେ ସେ ସମଗ୍ର ପୃଥିବୀର ସମ୍ରାଟ ହେବେ, ଆଉ ଇଏ ଯେଉଁ ରହିଛନ୍ତି ଯାଦବମାନେ, ଏମାନେ ଗୋଟିଏ ରାଜ୍ୟର ରାଜା, ଏମାନେ ସମଗ୍ର ପୃଥିବୀର ସମ୍ରାଟ ନୁହଁ। ଯଦିଓ ଭଗବାନ ସେ ଚାହିଁଥିଲେ ସମଗ୍ର ପୃଥିବୀର ସମ୍ରାଟ ହୋଇପାରିଥାନ୍ତେ, କିନ୍ତୁ ସିଏ ତାଙ୍କର ଯେଉଁ ଯଦୁକୁଳର ଯେଉଁ ନିୟମ ରୀତି ଚାଲି ଆସୁଛି, ଯଦୁକୁଳରେ ଯଯାତି ମହାରାଜଙ୍କର ଅଭିଶାପ ରହିଛି, ତେଣୁ ଯଦୁ ରାଜା ହେଲେ ନାହିଁ, ତାଙ୍କର ଯେଉଁ କନିଷ୍ଠ ପୁତ୍ର ଥିଲେ ପୁରୁ, ସିଏ ରାଜା ହେଲେ, ତେଣୁ ପୁରୁ ବଂଶରେ ଆସୁଛନ୍ତି କୌରବମାନେ ଏବଂ ପାଣ୍ଡବମାନେ, ତେଣୁ ସେମାନେ ସମଗ୍ର ପୃଥିବୀର ସମ୍ରାଟ ହେବେ, ଯଦିଓ କୃଷ୍ଣ ଭଗବାନ, କିନ୍ତୁ ସିଏ ତାଙ୍କର ଅଧୀନରେ ରହିବେ ରାଜା ହେଇକିରି। ଇଏ ଭଗବାନ ଅବଶ୍ୟ ସିଏ ମଧ୍ୟ ରାଜା ହେଲେ ନାହିଁ, ରାଜା ହେଲେ କିଏ ଉଗ୍ରସେନ ରାଜା ହେଲେ, କଂସଙ୍କର ପିତା, ସିଏ ଗୋଟିଏ ଛୋଟିଆ କରଦ ରାଜ୍ୟ ଭଳି, ସମ୍ରାଟ ହେଲେ କୌରବମାନେ ବା ପାଣ୍ଡବମାନେ, ବର୍ତ୍ତମାନ ଧୃତରାଷ୍ଟ୍ର ସମ୍ରାଟ, ସମଗ୍ର ପୃଥିବୀର ସମ୍ରାଟ ପାଣ୍ଡୁ ମହାରାଜ ସମଗ୍ର ପୃଥିବୀକୁ ଜୟ କରିଥିଲେ। ତେଣୁ ଇଏ ଯେଉଁ କଥା କହୁଛନ୍ତି ଅପୂର୍ବ ଯେଉଁ କହିଥିଲି ଅନ୍ତିମରେ, ଏଇ ଯେଉଁ ଶ୍ଲୋକଟି କହିଲେ, ଦୁଇଟା ତାକୁ ସମ୍ବୋଧନ କଲେ, ହେ ରାଜନ୍, ହେ ପ୍ରଭୁ, ଆପଣ ଆମର ପ୍ରଭୁ, ଆପଣଙ୍କୁ ଆମେ ଆଦେଶ ଦେବୁ, ଆପଣଙ୍କୁ ଭଗବାନ କହୁଛନ୍ତି ଏଇଭଳି ଭାବରେ ଆପଣ କଲେ ସୁବିଧା ହେବ ବୋଲି, ଏଇଭଳି ଭାବରେ ଆପଣ ରାଜା, ତେଣୁ ତସ୍ମାତ୍ ଶବ୍ଦ ବ୍ୟବହାର କରାଗଲା ଅନ୍ତିମରେ, ଏଇଟାକୁ ନିର୍ଣ୍ଣୟ ଦିଆଗଲା, ତସ୍ମାତ୍ ଲୋକ ଇମମ୍ ରାଜନ୍, ହେ ରାଜନ୍, ଯେତେ ସବୁ ଲୋକ ଅଛନ୍ତି, ଲୋକ ନିମ ରାଜନ ସ୍ୱପ୍ନ ମାୟା ମନୋରଥମ, ଏ ସବୁ ସ୍ୱପ୍ନରେ ସ୍ୱପ୍ନରେ ସ୍ୱପ୍ନ ମାୟା ମନୋରଥମ, ଆମର ଯେଉଁ ସ୍ୱପ୍ନ ଦେଖୁଛେ ଏଇଟା ମନର କାର୍ଯ୍ୟ। ଆମର ସ୍ଥୂଳ ଶରୀର ଯେତେବେଳେ ଶୋଇଯାଉଛି ସ୍ୱପ୍ନ, ସେତେବେଳେ ସୂକ୍ଷ୍ମ ଶରୀରରେ କାର୍ଯ୍ୟ ଚାଲିଛି, ମନ ଦ୍ୱାରା କାର୍ଯ୍ୟ ଚାଲିଛି। ମନ ବିଭିନ୍ନ ପ୍ରକାର ଚିନ୍ତା କରୁଛି ଯାହାକୁ ଆମେ ସ୍ୱପ୍ନ ଦେଖୁଛେ। ଏ ସ୍ୱପ୍ନ ମାଧ୍ୟମରେ ବହୁତ କଥା ଜ୍ଞାନ ଦିଆଯାଏ ଶାସ୍ତ୍ରରେ। ଏ ସ୍ୱପ୍ନକୁ, ସ୍ୱପ୍ନ ଆମର ଗୋଟେ ଗୁରୁ ଭଳି, ସ୍ୱପ୍ନ ଦ୍ୱାରା ଆମକୁ ବହୁତ ଶିକ୍ଷା ପ୍ରାପ୍ତ ହେବା। ସ୍ୱପ୍ନଟା କ'ଣ? ହଁ, ସ୍ୱପ୍ନରେ ଏମିତି ଦେଖିଲି, ସେମିତି ଦେଖିଲି, ଏମିତି ହେଲା, ସେମିତି ହେଲା, ବହୁତ କଥା ହେଲା। ହଁ, କେତେବେଳେ ଭୟ କରିକି ଯେତେବେଳେ ଉଠିଯାଉଛି ସତେ ସତେ ଭୟ ଲାଗୁଛି, କିନ୍ତୁ ଦେଖିଲା ବେଳକୁ କିଛି ନାହିଁ, ଏସବୁ କିଛି ନୁହଁ, ସତ୍ୟ ନୁହଁ, ମିଥ୍ୟା ଅସତ୍ୟ। ତେଣୁ ଏଇଭଳି ଭାବରେ ସେଇଟା ହେଉଛି ରାତ୍ରି ସ୍ୱପ୍ନ, ଆଉ ଦିନ ଦିବସରେ ଆମେ ଯାହା ସବୁ ଚିନ୍ତା କରୁଛୁ ଦିବସ୍ୱପ୍ନ, ଦିବା ସ୍ୱପ୍ନ, ରାତ୍ରି ସ୍ୱପ୍ନ। ଏ ଜାଗ୍ରତରେ ଆମେ ସ୍ୱପ୍ନ ଦେଖୁଛେ ସେଇଟା ହେଉଛି ନିଦ୍ରାରେ ସ୍ୱପ୍ନ ଦେଖୁଛେ। ତେଣୁ ଇଏ ସେଇଭଳି ଭାବରେ ଶ୍ଳୋକଟି ଅଛନ୍ତି ଭାଗବତରେ, ବହୁତ ସ୍ଥାନରେ ଏ ଶ୍ଳୋକଟି ବର୍ଣ୍ଣନା କରାଯାଇଛି, ବହୁତ ସ୍ଥାନରେ ଶ୍ଳୋକଟି ଅଛନ୍ତି। ଏ ସ୍ୱପ୍ନ ଉପରେ କଥା ରହିଛି, ତୃତୀୟ ସ୍କନ୍ଧରେ ଅଛନ୍ତି, ଏକାଦଶ ସ୍କନ୍ଧରେ ଅଛନ୍ତି, ଅନ୍ୟାନ୍ୟ ସପ୍ତ ବିଭିନ୍ନ ସ୍ଥାନରେ ଏଇ ଶ୍ଳୋକଟି ଅଛନ୍ତି ଏଇ ସ୍ୱପ୍ନ ଉପରେ। ତେଣୁ ଇଏ ଭୌତିକ ଜଗତ ହେଉଛି ସେଇଭଳି ଭାବରେ, ଅର୍ଥେ ଅବିଦ୍ୟମାନ ବି ସଂସ୍କୃତି ନ ନିବର୍ତ୍ତତେ ଧାୟତ ବିଷୟାନସ୍ୟ ସ୍ୱପ୍ନେ ଅନର୍ଥାଗମ ଯଥା। ଅର୍ଥେ ହି ଅବିଦ୍ୟମାନ ବି, ଆମେ ଯେଉଁ ଦେଖୁଛେ ସ୍ୱପ୍ନରେ ମୁଁ ରାଜା ହେଲି, ଅମୁକ ହେଲା, ଏତିକି ଟଙ୍କା ପାଇଲି, ଏତିକି ହେଲା, ସବୁ ହେଲା, କିନ୍ତୁ ଏସବୁ କିଛି ବିଦ୍ୟମାନ ନାହିଁ, ଅବିଦ୍ୟମାନ, ଅର୍ଥ କିଛି ନାହିଁ ସେଥିରେ। କିନ୍ତୁ ସଂସ୍କୃତି ନ ନିବର୍ତ୍ତତେ, କିନ୍ତୁ ତା ଦେହରେ ମଧ୍ୟ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆମେ ଭୋଗ କରୁଛେ। ଧାୟତ ବିଷୟାନସ୍ୟ, ସେ ବିଷୟ ବିଷୟରେ ଧ୍ୟାନ କରିକିରି ସ୍ୱପ୍ନେ ଅନର୍ଥାଗମ ଯଥା, ସ୍ୱପ୍ନରେ ଯେମିତି ବିଭିନ୍ନ ପ୍ରକାର ଆମେ ଦେଖୁଛେ, ଏମିତି ମୋର ଲୋକ କଟିଗଲା, ଅମୁକ ହେଲା, ସମୁକ ହେଲା, ବିଭିନ୍ନ ପ୍ରକାର ଅନର୍ଥ ଆସୁ ପହଞ୍ଚୁଛି, ସେହିଭଳି ଭାବରେ ଭୌତିକ ଜଗତରେ ମଧ୍ୟ ସେହି ସବୁ ଏକା ଜିନିଷ, ମାନେ ସ୍ୱପ୍ନ ଇଏ ଆମେ ଭାବିବା କ'ଣ ସେଇଟା ମିଛ ଥିଲା, ଏଇଟା ସତ, କିନ୍ତୁ ଏଇଟା ସ୍ୱପ୍ନରେ ଆମେ କ'ଣ ଦେଖୁଛେ, ଦିବାରେ ଦିବସରେ ଆମେ ଜରୁରୀ ଶରୀର ଯେଉଁ ରହିଛି ସେଇଟାକୁ ଆମେ ଭାବୁଛେ ଏଇଟା ହେଉଛି ମିଥ୍ୟା, ସେଇଟାକୁ ଆମେ ଭୁଲି ଯାଉଛେ, ଏଇ ଶରୀର ସ୍ୱପ୍ନର ଶରୀରକୁ ଭାବୁଛେ ଆମେ ହେଉଛୁ ଶରୀର। ସେହିଭଳି ଭାବରେ ଯେତେବେଳେ ସ୍ୱପ୍ନ ନିଦ୍ରା ଭାଙ୍ଗି ଯାଉଛି ସେତେବେଳେ ସେ ଶରୀରଟାକୁ ଭାବୁଛି ସେଇଟା ସେ ପ୍ରକୃତ ଶରୀର ନୁହଁ, ଏଇ ଶରୀରଟା ହେଉଛି ଆମ ପ୍ରକୃତ ଶରୀର। ତେଣୁ ଦୁଇଟା ଯାକ କ'ଣ ଅବିଦ୍ୟମାନ, ଆଉ ଦୁଇଟା ଯାକ ହେଉଛି ଅନର୍ଥ, ଦୁଇଟା ଯାକ ଅନର୍ଥ ପ୍ରଦାନ କରୁଛି। ତେଣୁ ଏ ଶ୍ଳୋକଟି ବିଭିନ୍ନ ସ୍ଥାନରେ ଭାଗବତରେ ଏଇଟା ବର୍ଣ୍ଣନା କରାଯାଇଛି। ସ୍ୱପ୍ନ ଦ୍ୱାରା ବହୁତ କଥା ରହିଛି, ବହୁତ ଶିକ୍ଷା ରହିଛି, ଭଗବାନ ମଧ୍ୟ ଶିକ୍ଷା ଦେଇଛନ୍ତି। ତେଣୁ ଏ ସ୍ୱପ୍ନରୁ ଆମେ ବହୁତ କଥା ଜାଣିବା, ସ୍ୱପ୍ନ ଭାଙ୍ଗିଗଲେ ଯେମିତି ଦେଖୁଛୁ ସେସବୁ ମିଥ୍ୟା ଥିଲା, ସେହିଭଳି ଭାବରେ ବର୍ତ୍ତମାନର ଯେଉଁ ଶରୀର ରହିଛି ଆମର ଇଏ ମଧ୍ୟ ସେହିଭଳି ଭାବରେ, ଏଇଟା ମଧ୍ୟ ପ୍ରକୃତ ଶରୀର ନୁହଁ, ଏଇଟା ଖାଲି ସେହି ସ୍ୱପ୍ନ ଭଳି, ଏଇଟା ଦିବା ସ୍ୱପ୍ନ, ସେଇଟା ରାତ୍ରି ସ୍ୱପ୍ନ। ତେଣୁ ଏଠି କୁହାଯାଉଛି ଯେ ତସ୍ମାତ୍ ଲୋକ ଇମ ରାଜନ ସ୍ୱପ୍ନ ମାୟା ମନୋରଥମ, ମନରୂପକ ରଥରେ ଚଢ଼ିକିରି ଆମେ ଯାଉଛେ, ମନରଥ ମନରୂପକ ରଥର ଗତି ବହୁତ ପ୍ରବଳ ରହିଛି, ମନର ଗତି ଯେତେ ଭୌତିକ ଗତି ରହିଛି ସବୁଠାରୁ ସ୍ଥୂଳରୁ ସୂକ୍ଷ୍ମ ଯେତେ ହେଇକା ଯାଉଛି ତା'ର ଗତି ସେତେ ବଢ଼ି ବଢ଼ିକା ଯାଉଛି। ଆଲୋକର ଗତି ଯେଉଁ କୁହାଯାଏ 186,000 ମାଇଲ୍ ପର୍ ସେକେଣ୍ଡ, ଇଏ ହେଉଛି ଆଲୋକର ଗତି ବୋଲି କୁହାଯାଏ, କିନ୍ତୁ ତା'ଠାରୁ ଆହୁରି ଦ୍ରୁତ ଗତି ହେଉଛି ମନର ବେଗ, ମନର ତାକୁ ମନର ବେଗକୁ ଡିଫାଇନ୍ କରାଯାଇ ନାହିଁ କେତେ ମନର ବେଗ ରହିଛି, ମନଠାରୁ କେତେ ପ୍ରଚଣ୍ଡ ବେଗ ରହିଛି ମନର, ମନୋରଥ ସେଇଟା କୁହାଯାଏ ମନୋରଥ। ସ୍ୱପ୍ନ ମାୟା ମନୋରଥମ ବିକ୍ଷ ଆୟମ୍ୟ ଆତ୍ମନାତ୍ମାନ, ଏଇଟାକୁ ବିକ୍ଷ ଏଇଭଳି ଭାବରେ ଦେଖିବ ଲୋକ, ଏ ଯେଉଁ ଯାହା ସବୁ ଲୋକ ଆମେ ସବୁ ଦେଖୁଛେ, ଯେମିତି ସ୍ୱପ୍ନରେ ଆମେ ଦେଖୁଛେ ଯାହା ସବୁ ଦେଖୁଛେ ସବୁ ମିଥ୍ୟା ପ୍ରକୃତ କଥା ନୁହଁ, ସେଇଭଳି ଭାବରେ ଇଏ ମଧ୍ୟ ଲୋକମାନେ ଯାହା ସବୁ ରହିଛନ୍ତି ସେ ସେଇ ସେଇଭଳି ଭାବରେ ଅସତ୍ ବସ୍ତୁ, ସତ୍ ବସ୍ତୁ ନୁହଁ। ତେଣୁ ଆୟମ ଆୟମ କହିଲେ ନିୟମ ବା ତାକୁ କଣ୍ଟ୍ରୋଲ କର ବା ତାକୁ ନିଜର ତାକୁ ବଶୀଭୂତ କର ମନକୁ ବଶୀଭୂତ କର ଆତ୍ମନାତ୍ମାନ ଆତ୍ମା କହିଲେ ଶରୀର ଆତ୍ମା କହିଲେ ମନ ଆତ୍ମା କହିଲେ ମୋତେ ବୁଦ୍ଧି ତେଣୁ ମନ ବୁଦ୍ଧି ଦ୍ୱାରା ମନକୁ ଆୟମ୍ୟ ଆୟମ କହିଲେ ନିୟମ କରିବା କ'ଣ କଣ୍ଟ୍ରୋଲ କର ସଂଯମ କର ମନ ଯାହା ଚାହିଁବ ଯଦି ଆମେ ସେଇଭଳି ଭାବରେ କାର୍ଯ୍ୟ କରିବା ତାହେଲେ ତ ଆମେ ନର୍କକୁ ପଳାଇଯିବା ମନଟାକୁ ଆମର ସବୁବେଳେ କଣ୍ଟ୍ରୋଲ କରିବାର ଅଛି ଭଗବତ ଗୀତାରେ ଭଗବାନ କହିଲେ ସେଇଟା ଷଷ୍ଠ ଅଧ୍ୟାୟରେ ଉଦ୍ଧରେ ଦାତ୍ମନାତ୍ମାନ ଆତ୍ମାନ ଅବସାଦ ଦେଇ ଆତ୍ମେବ ହି ଆତ୍ମନ ବନ୍ଧୁର ଆତ୍ମେବ ରିପୁରାତ୍ମନ ବନ୍ଧୁରାତ୍ମାତ୍ମନସ୍ତସ୍ୟ ଜୈନାତ୍ମୈବ ଆତ୍ମନାଜିତ ଅନାତ୍ମନସ୍ତୁ ଶତ୍ରୁତି ବର୍ତ୍ତିତାତ୍ମୈବ ଶତ୍ରୁବତ୍ ବନ୍ଧୁରାତ୍ମାତ୍ମନାତ୍ମାନ ବନ୍ଧୁ ଏ ଯେଉଁ ମନଟା ହେଉଛି ଆମର ବନ୍ଧୁ ଆତ୍ମାର ମାନେ ଆମ ପ୍ରକୃତ ଆମର ଆତ୍ମା ବା ପ୍ରକୃତ ସୋର୍ ଯେଉଁ ରହିଛି ଆମେ ପ୍ରକୃତ ହେଉଛେ ଆମେ ଯେଉଁ ବସ୍ତୁ ଆମର ମନଟା ହେଉଛି ଆମର ବନ୍ଧୁ ପୁଣି ମନଟା ମଧ୍ୟ ଆମର ଶତ୍ରୁ ଏକାଧାରରେ ବନ୍ଧୁ ଏବଂ ଶତ୍ରୁ କେମିତି ବନ୍ଧୁ ଏବଂ ଶତ୍ରୁ ହେବ ନା ଉର୍ଦ୍ଧରେ ଦାତ୍ମନାତ୍ମାନ ମନକୁ ଉର୍ଦ୍ଧକୁ ଉଠେଇବାକୁ ପଡ଼ିବ ମନ ନାତ୍ମାନ ଅବସାଦେ ତାକୁ ତଳକୁ ନେବା କଥା ନୁହଁ ଉର୍ଦ୍ଧକୁ କହିଲେ ଉର୍ଦ୍ଧଙ୍କୁ ଗଛନ୍ତି ସତ୍ୟସ୍ଥା ସତ୍ୟଗୁଣ ସତ୍ୟଗୁଣକୁ ଆମକୁ ଆସିବାକୁ ପଡ଼ିବ ତଳକୁ କହିଲେ ରଜଗୁଣ ତମ ଗୁଣକୁ ନେଇଗଲା ମାନେ ସିଏ ଆମକୁ ନେଇଯିବ ନର୍କକୁ ନେଇଯିବ ତେଣୁ ଭଗବାନ କହିଲେ ମନଟା ତୁମର ବନ୍ଧୁ କେମିତି ହେବ ନା ଯେତେବେଳେ ତାକୁ ନିଜର ଅଧୀନରେ ରଖିବ ବନ୍ଧୁର ଆତ୍ମା ଆତ୍ମନା ସ୍ପେଶ ଜୈନାତ୍ମା ଏବଂ ଆତ୍ମନା ଜିତ ଯିଏ ବନ୍ଧୁ ମନକୁ ଜିତିକି ରଖିଛି ବୁଦ୍ଧି ବୁଦ୍ଧିକୁ ବୁଦ୍ଧି ଦ୍ୱାରା ମନକୁ ଜିତିକି ରଖିଛି ସିଏ ହେଉଛି ମନଟା ତାର ବନ୍ଧୁ ସବିମନା କୃଷ୍ଣ ପଦାରବିନ୍ଦୟ ବଚାଂସି ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୋ ହରିର୍ମନ୍ଦିରମାର୍ଜୁନାଦିଷୁ ଶ୍ରୁତିଚକାରାଚିତ ସତ୍ୟଥୋଦୟ ଅମ୍ବରୀଶ ମହାରାଜ ସାରା ପୃଥିବୀର ସମ୍ରାଟ ଥିଲେ ସୂର୍ଯ୍ୟ ବଂଶରେ ଆସିଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ପୂର୍ବ ବଂଶ ବଂଶଧର ସିଏ ଯେଉଁ ରହିଛନ୍ତି ସମଗ୍ର ପୃଥିବୀର ସମ୍ରାଟ ଥିଲେ କିନ୍ତୁ ମନକୁ ଭଗବାନ ପାଦ ପଦ୍ମରେ ଲଗାଉଥିଲେ ସବୈ ମନା କୃଷ୍ଣ ପଦାର ବିନ୍ଦୟ ସବୁ ଯେଉଁ ଭକ୍ତିର ନଅଟି ଯାକ ଅଙ୍ଗ ରହିଛି ସବୁ ଯାକ ନଅଟି ଯାକ ଅଙ୍ଗ ସେ ପାଳନ କରୁଥିଲେ ନିଜେ ରାଜା ସମ୍ରାଟ ହୋଇକରି ଯୁବକ ଅବସ୍ଥାରେ ତେଣୁ ଏ ମନଟା ଆମର ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଏତେ ସବୁ ଜ୍ଞାନ ଦେଲେ ଅନ୍ତିମରେ କହିଲେ ଏ ଚାରୋଟି ବସ୍ତୁକୁ ଜାଣ ଗୀତାର ସାର ହେଉଛି ଏଇ ଚାରୋଟି ଜିନିଷ ଅର୍ଜୁନଙ୍କୁ କହିଲେ ଅନ୍ତିମରେ 18:65 ନା କେତେ ଶ୍ଳୋକରେ କହିଲେ କ'ଣ କହିଲେ ମନ୍ମନା ଭାବ ମନରେ ମୋତେ ଚିନ୍ତା କର ମନରେ ଆଜି ଆମେ ସକାଳଠୁ ଏପର୍ଯ୍ୟନ୍ତ ମନରେ କ'ଣ କ'ଣ ଚିନ୍ତା କରିଛେ ଭଗବାନ ଚିନ୍ତା କେତେ କରୁଛେ ଭଗବତ ଗୀତାରେ ଭଗବାନ କହିଲେ ମନ୍ମନା ଭାବ ଆମେ ତ ମନ୍ଦିରରେ ରହିକରି ଆମର ଅବସ୍ଥା ଏଭଳି ଭାବରେ ଅନ୍ୟମାନଙ୍କ କଥା କ'ଣ କହିବା ଯେଉଁ ମନରେ ଭଗବାନ ମନରେ ଚିନ୍ତା କରିବା କଥା ମନ୍ମନା ଭାବ ମନ୍ମନା ମନରେ ମୋତେ ଚିନ୍ତା କର ମନ୍ମନା ଭାବ ମଦ ଭକ୍ତ ମନରେ ଭଗବାନଙ୍କୁ ଚିନ୍ତା କରିବ ଭଗବାନ ଭକ୍ତ ହେବ ମଜ୍ଜାଦି ମୋତେ ପ୍ରଣାମ କରିବ ବା କ'ଣ ପୂଜା କରିବ ମଜ୍ଜାଦି ଜାଜନ କରିବ ମା ନମସ୍କୃ ମୋତେ ପ୍ରଣାମ କର ଏଇ ଚାରୋଟି ଜିନିଷ କହିଲେ ନବମ ଅଧ୍ୟାୟରେ ମଧ୍ୟ କହିଲେ ଅନ୍ତିମ ଶ୍ଳୋକରେ ପୁଣି ମଧ୍ୟ 18 କହିଲେ ସେଇ ଶ୍ଳୋକଟି ମନ୍ମନା ଭାବ ଏଇ ଚାରୋଟି ଜିନିଷ ଆମେ କରିବା ମନଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ଏତେ ଆମର ଶରୀରରେ ଯେତେ ସବୁ ଜିନିଷ ଯାହା ସବୁ ଦିଆଯାଇଛି ଗୋଟିକରି ଗୋଟିଏ ଆହୁରି କାହିଁରେ କ'ଣ ଜିନିଷ ଆମର ଚକ୍ଷୁ ଗୋଟେ ଦେଇଛନ୍ତି ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟ ଏବେ ପରମ ମନ ଭଗବାନ ଯେଉଁ ଶରୀର ସୃଷ୍ଟି କରିଛନ୍ତି ଯେଉଁମାନେ ଭଗବାନ ମାନୁନାହାନ୍ତି ତାଙ୍କ କଥା ଆଉ କ'ଣ କହିବା ତୁ ପକ୍ଷେ ଏଇ ଯେ ଚିନ୍ତା କରିବା କଥା ଶରୀର ତୁମକୁ ଯେଉଁ ଇଏ ଦେଇଛନ୍ତି କିଏ ଦେଇଛନ୍ତି ସେଇଟା ଗୋଟିଏ ଗୋଟିଏ ପାର୍ଟ ଯେଉଁ ରହିଛି କେତେ ମୂଲ୍ୟବାନ ସବୁ, ଚକି ଗୋଟେ ଯାହାର ନାହିଁ ତାକୁ କ'ଣ ସେ ଦେଖିପାରୁଛି କିଛି? ଯଦି କୁହାଯିବ ଚକିଟା ତୁମେ ଦେବ ମୁଁ ତୁ ଲକ୍ଷେ ଟଙ୍କା ଦେବି, ସେ ନାଇଁ ନାଇଁ ମୁଁ ଦେବିନି ଲକ୍ଷେ ଚକୁ, ଏଇଭଳି ଭାବ ତଥାପି ବିକ୍ରି କରୁଛନ୍ତି, କିଡ଼ନିକି ସବୁ ବିକ୍ରି କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଦେଇକରି କିଡ଼ନି ବିକ୍ରି କରୁଛନ୍ତି, ଲିଭର ମଧ୍ୟ ଦେଉଛନ୍ତି, ଲିଭର ଲିଭର ଗୋଟିଏ ରହିଛି କିନ୍ତୁ ତା ଦେହରୁ ଖଣ୍ଡେ ଖଣ୍ଡେ ପାର୍ଟ ଦେଇକରି ସବୁ ସେମାନେ ବଞ୍ଚି ଯାଉଛନ୍ତି। ଆଉ ଲିଭର ତିଆରି କରିପାରୁନାହାନ୍ତି, ବ୍ରହ୍ମା ତିଆରି କରିଦେଇଥିଲେ ଯାହା କରିଛନ୍ତି, ଆଉ ଏପର୍ଯ୍ୟନ୍ତ କେହି ତିଆରି କରିପାରୁନାହାନ୍ତି, ଏପର୍ଯ୍ୟନ୍ତ ଲିଭର ଚାଲିଛି ଗବେଷଣା। ଭଗବାନ ଏଭଳି ଶରୀର ସୃଷ୍ଟି କରିଛନ୍ତି, ଶରୀରରେ ବହୁତ ବସ୍ତୁ ରହିଛି କିନ୍ତୁ ଏସବୁ ବସ୍ତୁ ତୁଳନାରେ ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାଣି ପରାଣି ଆହୁ, ଜଡ଼ ଶରୀର ଯେଉଁ ରହିଛି ଏ ଶରୀରରେ ଇନ୍ଦ୍ରିୟମାନେ ହେଉଛନ୍ତି ବହୁତ ପରା ବା ବହୁତ ଶକ୍ତିଶାଳୀ। ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛି, ଇଏ ହେଉଛି ବହୁତ ଉନ୍ନତ ସ୍ଥିତିରେ ଅଛି। ଇନ୍ଦ୍ରିୟାଣି ପରାଣି ଆହୁ, ଇନ୍ଦ୍ରିୟ ପରମ ମାନ, ଇନ୍ଦ୍ରିୟମାନ ଠାରୁ ଆହୁରି ଶକ୍ତିଶାଳୀ ଆହୁରି ଉର୍ଦ୍ଧରେ ହେଉଛି ମନ। ମନ ମନଟା କେତେ ସୂକ୍ଷ୍ମ ବସ୍ତୁ କିନ୍ତୁ ସିଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ମନଟା। ଇନ୍ଦ୍ରିୟାଣି ପରାଣି ଆହୁ ଇନ୍ଦ୍ରିୟ ପରମ ମନସ୍ତୁ ପରା ବୁଦ୍ଧି, ମନଠାରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି। ସେ ବୁଦ୍ଧି ଆମକୁ ଭଗବାନ ଦେଇଛନ୍ତି, ସମସ୍ତଙ୍କର କିଛି କିଛି ବୁଦ୍ଧି ରହିଛି, ଏମିତିକି ପଶୁପକ୍ଷୀମାନଙ୍କର ମଧ୍ୟ ବୁଦ୍ଧି ରହିଛି। ମନ ବୁଦ୍ଧି ଏବଂ ଅହଙ୍କାର ହେଉଛି ସମସ୍ତଙ୍କର ସୂକ୍ଷ୍ମ ଶରୀର, ଖାଲି ମନୁଷ୍ୟମାନଙ୍କର ଅଛି ତା ନୁହଁ, ସମସ୍ତଙ୍କର ପଶୁପକ୍ଷୀ କୀଟପତଙ୍ଗ ସମସ୍ତ ଯେତେ ଜୀବ ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ସମସ୍ତଙ୍କର ରହିଛି ସେ ସୂକ୍ଷ୍ମ ଶରୀର। ସେ ସୂକ୍ଷ୍ମ ଶରୀର ଏହିଭଳି ଭାବରେ ରହିଛି, ମନଠାରୁ ବୁଦ୍ଧି ଉନ୍ନତ, ବୁଦ୍ଧିଠାରୁ ଅହଙ୍କାର ଉନ୍ନତ, ଏହିଭଳି ଭାବରେ ସେ ଶରୀରଟି ଦିଆଯାଇଛି, ସମସ୍ତଙ୍କୁ ଦିଆଯାଇଛି ସୂକ୍ଷ୍ମ ଶରୀର। ତେଣୁ ଏଇ ଯେଉଁ ମନ ଯେତେ ଆମର ରହିଛି 11 ଇନ୍ଦ୍ରିୟ ରହିଛି, 11 ଇନ୍ଦ୍ରିୟ ରହିଛି, ଆଉ ବୁଦ୍ଧି ଏବଂ ଅହଙ୍କାର ଏସବୁ 13 ବସ୍ତୁ ଆମ ପାଖରେ ଯେଉଁ ରହିଛି ଶରୀର ଛଡ଼ା ଏ ଯେଉଁ ରହିଛି, ଏହା ଭିତରେ ମନଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। 21 ସ୍କନ୍ଧ 23 ଅଧ୍ୟାୟରେ ଏକଥା ଅବନ୍ତୀ ବ୍ରାହ୍ମଣ କହିଛନ୍ତି, ଅବନ୍ତୀ ବ୍ରାହ୍ମଣ ଜଣେ 21 ସ୍କନ୍ଧ 23 ଅଧ୍ୟାୟରେ ଭଗବାନ ଯେତେବେଳେ ଉଦ୍ଧବଙ୍କୁ ଜ୍ଞାନ ଦେଉଛନ୍ତି, ଉଦ୍ଧବ କହିଲେ ପ୍ରଭୁ କେମିତି ଆମେ ଏ ଯେଉଁ ଅପମାନ ଇତ୍ୟାଦି ସବୁ ରହିଛି ଏଇଟାକୁ କେମିତି ଆମେ ସହିତ କରିପାରିବା, ସହି କରିହେବ ନାହିଁ, ଯିଏ ଜଣେ କହିଦେଲେ ଆମକୁ ପାଟି କରିଦେଲେ ବା କ'ଣ କିଏ ଅପରାଧ କଲେ, କିଏ କ'ଣ କେତେ ବାଡ଼ି ପକାଇ ଦେଉଛନ୍ତି, କିଏ କ'ଣ ସବୁ କରୁଛନ୍ତି, କେମିତି ଆମେ ସହିବା, ସେଟା କୁହାଯାଏ ସବୁ ତା ତିତିକ୍ଷସ ଭାରତ। ଭଗବତ ଗୀତାରେ ଭଗବାନ କହିଲେ ତାକୁ ସବୁ ସହିନିଅ, କେମିତି ଆମେ ସହିବା। ତେଣୁ ଭଗବାନ ଏଇ ଉଦାହରଣଟି ଦେଲେ ଅବନ୍ତୀର, ଉଜ୍ଜୟିନୀର ବହୁତ କଥା ରହିଛି, ଉଜ୍ଜୟିନୀରେ ଭାଗବତରେ ବହୁତ ସ୍ଥାନରେ ଏଇ ଉଜ୍ଜୟିନୀ କଥା ଆସୁଛି। ଭଗବାନ ଯାଇଥିଲେ ସେଠି ପାଠ ପଢ଼ିବା ପାଇଁ, ସନ୍ଦୀପନୀ ମୁନିଙ୍କ ପାଖରେ ପାଠ ପଢ଼ିଥିଲେ, ସେଇଠି ଇଏ ଥିଲେ ବ୍ରାହ୍ମଣ ଜଣେ ଥିଲେ, ବହୁତ ଧନୀ ବ୍ୟକ୍ତି ଥିଲେ କିନ୍ତୁ ବହୁତ କୃପଣ ଥିଲେ, ତେଣୁ ସମସ୍ତେ ତାଙ୍କ ଉପରେ ଲାଗିକି ତାଙ୍କ ବୃଦ୍ଧ ଲାଗିକି ତାଙ୍କ ସବୁ ଧନ ସବୁ ନେଇଗଲେ ନେଇଗଲେ ଯେତେବେଳେ ସେ ଆଉ ଧନ ସବୁ ଚାଲିଗଲା ସେତେବେଳେ ତାଙ୍କର ଜ୍ଞାନ ଉଦୟ ହେଲା। ତେଣୁ ସିଏ ସହିବା ପାଇଁ ଆରମ୍ଭ କରି ଶିଖିଲେ, ସହିବା କେମିତି କରାଯିବ ସବୁ, ଆଉ କିଛି ନାହିଁ ଧନ ଭିକ୍ଷା କରି ଚଳିଲେ, ସେ ଯେଉଁ ଭିକ୍ଷା କରୁଥିବା ସମୟରେ ଯେଉଁ ଗୀତଟି ଗାନ କରୁଥିଲେ ସେଇ ଗୀତକୁ ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ସେତେବେଳେ ସେଇ ଗୀତ ଗାନ କରି ଯାଉଥିଲେ, ଏତେ ଉନ୍ନତ ସ୍ଥିତିରେ ରହିଛି ମହାପ୍ରଭୁ ସେଇଟାକୁ ଗାନ କରୁଥିଲେ, ଏଇ ଶିକ୍ଷାକୁ ଭଗବାନ ଦେଇଛନ୍ତି ଉଦ୍ଧବଙ୍କୁ। ତେଣୁ ସେହି ପ୍ରସଙ୍ଗରେ ସେହି ବ୍ରାହ୍ମଣ ଜଣକୁ କହିଛନ୍ତି, ଏ ଶ୍ଲୋକଟି କହିଛନ୍ତି, ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ, ଏଠି ସେ କହୁଛନ୍ତି ନାୟଂ ଜନମେ ସୁଖ ଦୁଃଖ ହେତୁ ନା ଦେବତାତ୍ମା ଗ୍ରହ କର୍ମ କାଳ ମନ ପରମ କାରଣ ମା ମନନ୍ତି ସଂସାର ଚକ୍ର ପରିବର୍ତ୍ତେ ଯତ୍। ନାୟଂ ଜନମେ ସୁଖ ଦୁଃଖ ହେତୁ, ଆମେ କହୁଛେ କ'ଣ ଇଏ ଲୋକ ଆମକୁ ସୁଖ ଦେଉଛି, ଏ ଲୋକ ଆମକୁ ଦୁଃଖ ଦେଉଛି, କିନ୍ତୁ ଇଏ ବ୍ରାହ୍ମଣ କହିଲେ ନା, ନାୟଂ ଜନମେ ସୁଖ ଦୁଃଖ ହେତୁ, ମୋର ଏ କୌଣସି କିଏ ମୋତେ ସୁଖ ଦେଉନାହିଁ କି କିଏ ଦୁଃଖ ଦେଉନାହିଁ, ନ ଦେବତା ଆତ୍ମା ଗ୍ରହ କର୍ମ କାଳ, ଦେବତା ବା ग्रह कर्म काल काल बहुत बलवान भी कह जाए काल अधीन समेत रोचे काल प्रभाव रही किंतु ये कहली ना इन मोर दुख सुखर हेतु नुहत किए आप सुख दुख हेतु ना मन परम कारण माम मन हूँ मुख्य कारण मन हूँ सब बहुत गुरुत्वपूर्ण वस्तु मनटा मन परम कारण माम संसार चक्र परिवर्ते जत यही मन द्वारा ये संसार चक्र परिवर्तन होमर घूरी बुलूचे परिवर्ते जत मनटा हूँ के गुरुत्वपूर्ण ये आम जाणी मन भगवद गीतार मत भगवान सीटा कहले मनटा को आमको उन्नत स्तर को नाक पड़े उद्धरेदात्मनात्मान आत्मान अवसाय दे मनटा को तौक नवा कथा नुह मन तो बहुत कथा सब कह या कर सीटा कर सीटा कर सीटा कर चली थी मनर प्रंटिंग मनर धर्म होनोटी थिंकिंग फिलिंग एंड विलिंग चिंता कर अनुभव कर इच्छा कर ये तीनोटी जिनस मनर चली थ कार्य तार मन सब के सूक्ष्म सब तार यहाँ करवा सीटा करवा सब मनर प्लां प्रोजेक्ट सब चल थ मन द्वारा किंतु भगवान कहले ये मनटा को आम बुद्धि मध्यम मनटा को उन्नत करवाक पड़ो केमी उन्नत करवा ना मनटा को भगवान पाखे लगे ही मनटार मनटा भगवत भगवान कहले भगवत गीतार मन हूँ भगवान गोटे विभूति इंद्रियाण मनस्मी इंद्रिय मान भितर जो एगार इंद्रिय रही मनटा हूँ भगवान गोटे विभूति इंद्रियाण मनस्मी मनटा सत्वगुण सृष्टि ब्रह्मा जो सृष्टि कले मनटा को सत्वगुण सृष्टि कर मन तेणु मनटा को आम जो सत्वगुण रखा भगवान सहित निजुक्त करवा शुद्ध सत्वस्तर चल जाए मन ये आम भगवधाम को नहीं जीव मन किंतु से मनटा को यदि आम मनर वशवर्ती गले मन आम नर्क को नहीं जीव मनटा उपरे बहुत शिक्षा रही मन शिक्षा रही गोटे रही मन मन तुम्हें किशोर वैष्णव ये सब रही आचार्य मैंने गान कर मन शिक्षा तेणु ये मनटा को आम आम शिशु भक्ति सिद्धांत सरस्वती ठाकुर कहते सका शहे झाड़ू पहार दब राति शहे जोता पहार दब ये भाव कही मनटा को मनटा आम बंधु मनटा आम शत्रु बंधुरात्मा आत्मनस्त जैनात्मी आत्मनाजित अनात्मन शत्रुते वर्तमे शत्रुवत मनटा आम बंधु किंतु मनर जी आम मन को जब निज अधीन न रखिले सी आम शत्रु आम मन अनुसार कार्य करूचे आमर सी आम नर्क को नबसे आम जापना तेणु सेटा जो बुद्धिमान व्यक्ति से मन को यह गार्ड करेंगे जब सतर्क रे मन प्रति प्रम्पटिंग मन प्रम्पटिंग सब रही चिंता करुभव कर इच्छा करा करवा सीटा करवा मन चली कार्य सब शा बेले स्वप्न से चल मनर कार्य तेणु ये सीता कहते वृक्ष आयम्य आयम आत्मनात्मान यू देख वृक्ष यू देख राजन आप राजा एवं आप प्रभु बोली संबोधन करपण बहुत शक्ति रही राजन यू आप देखु वृक्ष आयम्य आत्मनात्मान बुद्धि द्वारा मन को नियंत्रण करूँ आप सम शांतो भव प्रभु सम ये सम यहाँ कौन से सब कही बर्तमान लास्ट को ये कथा कह सम सम हेले सम समर आउ गोटे अर्थ मत रही सम सम दम तप शौच इत्यादि रही सम अर्थ भागवत मध्य श्लोकटे अच्छा एक स्कंद के उन्नीस अध्याय रही उन्नीस अध्याय श्लोक छत्तीस रही ये भगवान कही उन्नीस अध्याय बहुत प्रश्न पचार उद्धव भगवान को यहाँ कौन सीटा कौन सीटा कौन बहुत प्रश्न पचार तेणु से प्रश्नर उत्तर रे भगवान ये सब प्रश्न सब उत्तर दे तेणु से कही सम मन निष्ठता बुद्धि सम कहले बुद्धि କୁ ଭଗବାନଙ୍କର ସହିତ ଲଗେଇବା, ମନ ନିଷ୍ଠା ଭଗବାନ ସହିତ ବୁଦ୍ଧିକୁ ଲଗେଇବା। ଆମର ଯେଉଁ ବୁଦ୍ଧି ଅଛି, ଏ ବୁଦ୍ଧିଟା ଏ ବୁଦ୍ଧି ମାଧ୍ୟମରେ ଭଗବାନ ବିଷୟ ଚିନ୍ତା କରିବା। ଭଗବାନ ସେ ବୁଦ୍ଧି ଆମକୁ ଦେଇଛନ୍ତି, ଏ ବୁଦ୍ଧିର ସଦୁପଯୋଗ ହେବ ଯଦି ଆମେ ସେ ଭଗବାନ ବିଷୟରେ ଚିନ୍ତା କରିବା ବା ଭଗବାନ ସହିତ ଯୁକ୍ତ କରିବା। ଇଏ ହେଉଛି ସମ ସମ ମନୁଷ୍ୟତା ବୁଦ୍ଧି ଦମ ଇନ୍ଦ୍ରିୟ ସଂଯମ। ଏସବୁ ପ୍ରଶ୍ନ ପଚାରିଛନ୍ତି ଉଦ୍ଧବ, କ'ଣ ଏଇ ଜିନିଷ, ସମ କ'ଣ, ଦମ କ'ଣ, ତିତିକ୍ଷା କ'ଣ, ଏସବୁ ଭଗବାନ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତେଣୁ ସମ କହିଲେ ମନ ନିଷ୍ଠତା ବୁଦ୍ଧି, ବୁଦ୍ଧିଟାକୁ ଭଗବାନ ସହ ଯୁକ୍ତ କଲେ ସେଇଟା ହେଉଛି ସମ। ବା ଯେ ମନକୁ ଦମନ କରିବା, ମନକୁ ଦମନଟା ଏଇ ଭଗବାନଙ୍କ ସହିତ ମନଟାକୁ କେମିତି ଆମେ ଇଏ କରିପାରିବା, ମନଟାକୁ ଆମେ ଯେଉଁମାନେ ଜ୍ଞାନୀ ଜ୍ଞାନୀମାନେ ସେମାନେ କ'ଣ କରନ୍ତି, ବା ଯୋଗୀ ଧ୍ୟାନୀ ଧ୍ୟାନ କରନ୍ତି ଯେଉଁମାନେ, ଏସବୁ କ'ଣ କରନ୍ତି, ମନକୁ ନିୟନ୍ତ୍ରଣ କରିବା ପାଇଁ ସେ ବ୍ୟବସ୍ଥା କରାଯାଇଛି। ଆସନ ପ୍ରାଣାୟାମ ଯମ ନିୟମ ଇତ୍ୟାଦି ସବୁ ଯେଉଁ ରହିଛି, ଆର ଉଦ୍ଦେଶ୍ୟ ହେଉଛି ମନକୁ ନିୟନ୍ତ୍ରଣ କରିବା। ଜ୍ଞାନୀମାନେ ବହୁତ ପରିଶ୍ରମ କରନ୍ତି ମନକୁ ନିୟନ୍ତ୍ରଣ କରିବା ପାଇଁ, ମନକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ସେ ମନ ଚାହୁଁଛି ଏଇଟା କରିବା ନା ସେଇଟା ଦେବାନି, ଏଇଟା ଚାହୁଁଛି ସେ ଦେବାନି, ଏଇଟା ସବୁ ନିୟନ୍ତ୍ରଣ କରିବେ କରି ଅନ୍ତିମ ମନକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ବିଶ୍ୱାମିତ୍ର ଋଷି, ବିଶ୍ୱାମିତ୍ର ଋଷି 60,000 ବର୍ଷ କାଳ ତପସ୍ୟା କଲେ, ଧ୍ୟାନ କଲେ, କିନ୍ତୁ ମନକୁ ନିୟନ୍ତ୍ରଣ କରିପାରିଲେ ନାହିଁ, ମନକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଇନ୍ଦ୍ର ଦେଖିକି ଭୟ କରିଗଲେ, ବିଶ୍ୱାମିତ୍ର କ'ଣ ଏତେ ତପସ୍ୟା କଲେଣି, ମୋତେ ମୋର ଚାକିରି ନେଇଯିବେ, ମୋ ପୋଷ୍ଟକୁ ନେଇଯିବେ, କହି ପଠାଇଦେଲେ ମେନକାଙ୍କୁ। ପ୍ରଭୁପାଦ ମହାରାଜ କହୁଛନ୍ତି ମେନକାଙ୍କର ସେ କେବଳ କାଚର ଋଣୁଣୁ ଶବ୍ଦ ଶୁଣିକି ତାଙ୍କର ଆକର୍ଷଣ ଆସିଗଲା, ସେ ମେନକାଙ୍କ ପ୍ରତି ଆକର୍ଷଣ ଆସିଗଲା। ଏଇଭଳି ଭାବରେ ମନକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ସେଇଭଳି ଭାବରେ ଯେଉଁ ରହିଛନ୍ତି ସୌଭରି ମୁନି, ସୌଭରି ଋଷି 10,000 ବର୍ଷ ଧରି ତପସ୍ୟା କରୁଥିଲେ, ଜଳ ଭିତରେ ରହିକି ତପସ୍ୟା କରୁଥିଲେ, କାରଣ ତାଙ୍କର କେହି ବାଧା ଆସିବ ନାହିଁ ବୋଲିକିରି ଜଳ ଭିତରେ ରହିକି ତପସ୍ୟା କରୁଥିଲେ। କିନ୍ତୁ ଏ ଯେଉଁ ଦୁଇଟି ମୀନଙ୍କର ସଂଯୋଗ ଦେଖିକିରି ତାଙ୍କର ଯେଉଁ କାମନା ଯାହା ଥିଲା, ଏ ମନ ଏଇଭଳି ଭାବରେ ରହିଛି ଖତରନାକ ମନ। ତେଣୁ ମନଟାକୁ ଆମେ ଭଗବାନଙ୍କ ସହ ଯୁକ୍ତ ନ କଲେ ମନଟାକୁ ଆମେ କଣ୍ଟ୍ରୋଲ କରିପାରିବା ନାହିଁ। ଭଗବତ ଗୀତାରେ ଭଗବାନ କହିଛନ୍ତି ସେଇଟା, ଇନ୍ଦ୍ରିୟା ରସବର୍ଜଙ୍ଗ ରସପ୍ରିୟସ୍ୟ ପରମ ଦୁଷ୍ଟ ନିବର୍ତ୍ତନ୍ତି। ଯେଉଁ ରହିଛି ମନକୁ ନିୟନ୍ତ୍ରଣ କରିବା ପାଇଁ ବହୁତ ପ୍ରକାର ବ୍ୟବସ୍ଥା ସବୁ କରୁଛନ୍ତି, କିଏ କ'ଣ ସବୁ କରୁଛନ୍ତି, କଣ୍ଟ୍ରୋଲ କରୁଛନ୍ତି ମନକୁ, କିନ୍ତୁ ରସକୁ ବର୍ଜନ କରୁଛନ୍ତି, ନା ଆମେ ଭଲ ଜିନିଷ ଖାଇବି ନାହିଁ, ମିଠା ଜିନିଷ ଖାଇବି ନାହିଁ, ଆମକୁ ଖାଇବି ନାହିଁ, ସେମାନେ ଖାଇ ନାହିଁ, ଏସବୁ ଭାବରେ ବର୍ଜନ କରୁଛନ୍ତି। କିନ୍ତୁ ରସ ବର୍ଜନ ରସପ୍ରିୟ ଆସେ, କିନ୍ତୁ ସେ ରସଟା ରହିଛି, ଆମେ ଏଇଭଳି ଭାବେ କୃତ୍ରିମ ଭାବରେ ତାକୁ ମନଟାକୁ ଇଏ କରିପାରିବା ନାହିଁ, ନିୟନ୍ତ୍ରଣ କରିପାରିବା ନାହିଁ, ଇଚ୍ଛା ରହିଛି ସେଇଟା। ତେଣୁ ସେ କଥା ସେଠି କହେ କ୍ୱଚିତ୍ ନିବର୍ତ୍ତିତ ଅବଧାତ୍ କ୍ୱଚିତ୍ ଚରିତ ପୁନଃ, ବହୁତ କଷ୍ଟ କରି ସବୁ କ'ଣ ପାପରୁ ନିଜକୁ ମୁକ୍ତ ରଖୁ, ମନକୁ ପାପ ଚିନ୍ତାରୁ ସବୁ ମନକୁ ଦୂରେଇ ରଖୁଛନ୍ତି, କିନ୍ତୁ ପୁଣି ଯେତେବେଳେ ସୁବିଧା ପଡ଼ୁଛି ସେତେବେଳେ ପୁଣି ବାହାରି ପଡ଼ୁଛି, ମନ ପୁଣି ସେଇ ପାପ କାର୍ଯ୍ୟ କରୁଛି। ତେଣୁ ଏଇଟାକୁ କେମିତି ଆମେ ସଂଯୋଗ ଇଏ କରିପାରିବା, କଣ୍ଟ୍ରୋଲ କରିପାରିବା, ନା ରସବର୍ଜଙ୍ଗ ରସପ୍ରିୟସ ପରମ ଦୁଷ୍ଟା ନିବର୍ତ୍ତତେ, ଗୋଟାଏ ଉନ୍ନତ ସ୍ୱାଦ ନ ପାଇବା ପର୍ଯ୍ୟନ୍ତ ଆମେ ମନକୁ ନିୟନ୍ତ୍ରଣ କରିପାରିବା ନାହିଁ। ଉନ୍ନତ ସ୍ୱାଦ କେମିତି ପାଇବା, ନା ଭଗବାନଙ୍କ ସହିତ ଯୁକ୍ତ ହେଲେ ସେ ଉନ୍ନତ ସ୍ୱାଦଟା ପ୍ରାପ୍ତ ହେବ। ଯେତେବେଳେ ଭଗବାନଙ୍କ ସହିତ ଯୁକ୍ତ ହୋଇକି ଭଗବାନଙ୍କ ସେବାରେ ଆମେ ନିଯୁକ୍ତ ହେବା, ଆସ୍ତେ ଆସ୍ତେ ଆମେ ଏ ସ୍ତରକୁ ଆସିବା, ଗୋଟେ ଉନ୍ନତ ସ୍ତରକୁ ଆସିବା, ଯେଉଁ ସ୍ତରରେ ମାନେ ଆମର ସେଇଟା କୁହାଯାଇଛି, ଯେଉଁ ଭକ୍ତିର ସ୍ୱାମୀ ସୁନ୍ଦରୀ ରୂପ ଗୋସ୍ୱାମୀ କହିଛନ୍ତି, ଆସକ୍ତି ନିଷ୍ଠା ରୁଚି ଆସକ୍ତି ଭାବ ଏଇଭଳି ଭାବରେ ଉନ୍ନତ ସ୍ଥିତିରେ ଯଦି ଆସିବା, ସେତେବେଳେ ଆଉ ଏ ଭୌତିକ ଜଗତ ପ୍ରତି ଆମର ଆସକ୍ତି ରହିବ ନାହିଁ। ଭଗବାନ ସେବାରୁ ଯଦି ନିଷ୍ଠା ଆସିବ, ଆଉ ଭୌତିକ ଜଗତ ପ୍ରତି ନିଷ୍ଠା ଆସିବ ନାହିଁ। ଭଗବାନଙ୍କର ସେବା ପ୍ରତି ଯଦି ଆସକ୍ତି ଆସିବ, ଭୌତିକ ଆସକ୍ତିରୁ ଆମେ ଦୂରେଇ ଯିବା, ଉର୍ଦ୍ଧକୁ ଯିବା। ଭଗବାନ କଥାରେ ଯଦି ରୁଚି ଆସିବ, ଭୌତିକ କଥାରେ ରୁଚି ଆସିବ ନାହିଁ। ଏଇଭଳି ଭାବରେ ଭାବସ୍ତରକୁ ଆସିବା, ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ଜ୍ଞାନ ରହିଛି, ସେ ସମସ୍ତ ଜ୍ଞାନକୁ ପ୍ରାପ୍ତ ହେବା। ଏଇ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ, ଅଭିଧେୟ ଏବଂ ପ୍ରୟୋଜନ। ତେଣୁ ଏଇ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେଇନାହିଁ ବୋଲି ବହୁତ ଜଗତରେ ଆମେ ସମ୍ବନ୍ଧ ଖୋଜି ବୁଲୁଛେ, ମନଟାକୁ ଏଇଭଳି ଭାବରେ ଲଗାଉଛେ। କିନ୍ତୁ ଜାଣି ଯେତେବେଳେ ଭଗବାନଙ୍କ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି, ସେ ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇଯିବ, ସେତେବେଳେ ମନଟା ଭଗବାନ ପାଖରେ ଲାଗିଯିବ। ଆଉ ଯେତେ ଚେଷ୍ଟା କଲେ ବି, ଯେତେ ଗୋପୀମାନେ ସବୁବେଳେ ଚିନ୍ତା କରନ୍ତି କେମିତି ଆମେ କୃଷ୍ଣଙ୍କୁ ଭୁଲିଯିବୁ, ଯେତେ ଚେଷ୍ଟା କଲେ ମଧ୍ୟ ଭୁଲିପାରନ୍ତି ନାହିଁ ସେମାନେ ଭଗବାନଙ୍କ ବିରହରେ। ସେମାନେ ଯାଇକି ବିଭିନ୍ନ ଯୋଗୀମାନେ ସେ କହିବେ କେମିତି ଆମେ କୃଷ୍ଣଙ୍କୁ ଭୁଲିବୁ, ସେଇଟା ଟିକେ ଆମେ ବତା। ମନ ଏହିଭଳି ଭାବେ ରହିଛି, ଭଗବାନ ପାଖରେ ଲାଗିଯାଇଛି, ତାଙ୍କର ମନ ଉନ୍ନତ ସ୍ୱାଦ ରହିଛି। ଭଗବାନ ହେଉଛନ୍ତି ସଚ୍ଚିଦାନନ୍ଦ ଘନ, ଆମର ମନଟା ଯଦି ଭଗବାନ ପାଖରେ ଲାଗିଗଲା, ଆମେ ସେହିଭଳି ଭାବରେ ଆନନ୍ଦ ପ୍ରାପ୍ତ ହେଉଥିବା। ଭଗବାନ ପାଖରେ ଲାଗିନାହିଁ ମାନେ ଲକ୍ଷ୍ମୀଦେବୀଙ୍କୁ କହିଲେ ଚଞ୍ଚଳା ବୋଲି, ଚଞ୍ଚଳା ସିଏ ଗୋଟିଏ ଜାଗାରେ ସ୍ଥିର ହୋଇ ରହିପାରନ୍ତି ନାହିଁ ସିଏ ଲକ୍ଷ୍ମୀଦେବୀ। ସେଥିପାଇଁ ଆମ ଓଡ଼ିଆର କଥା ରହିଛି, ଆଜି ଯେ ରାଜେନ୍ଦ୍ର ଆସନେ କାଲି ସେ ଫକୀର। ଆଜି ଗୋଟେ ବହୁତ ଧନୀ ହୋଇଯାଇଛି, ଲକ୍ଷ୍ମୀଦେବୀ କୃପା କରିଦେଇଛନ୍ତି, ସେଠି ରହିପାରିଲେ ନାହିଁ, ସନ୍ତୁଷ୍ଟ ହୋଇପାରିଲେ ନାହିଁ ତା ପାଖରେ ତାଙ୍କ ସେବାରେ ବା ଯାହା ହେଉ, ତେଣୁ ସେ ଛାଡ଼ି ପଳେଇଗଲେ, ଗରିବ ହୋଇଗଲେ ଏ ଲୋକ। କିନ୍ତୁ ଲକ୍ଷ୍ମୀଦେବୀ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଗଲେ, ସେଟା ଅଚଞ୍ଚଳ ହୋଇଗଲେ, ଆଉ ଚଞ୍ଚଳ ନାହିଁ ତାଙ୍କର, ପାଦ ସମ୍ଭାବନ ସେଭଳି ପାଦ ସେବାରେ ରହିଗଲେ, ରତ ରହିଗଲେ। ଏଠି ଆନନ୍ଦ ରହିଛି, ଭଗବାନ ଯଦି ତାଙ୍କୁ ଦେଇଛନ୍ତି ସ୍ଥାନ, ଦେଇଛନ୍ତି ବକ୍ଷ ଦେଶରେ ଲକ୍ଷ୍ମୀଦେବୀଙ୍କୁ, କିନ୍ତୁ ସେ ସବୁବେଳେ ସେଠି ବକ୍ଷ ଦେଶରେ ନଥାନ୍ତି, ସବୁବେଳେ ପାଦ ପାଖରେ ରହିକି ତାଙ୍କ ପାଦ ସମ୍ଭାବନ କରୁଛନ୍ତି। ଆମେ ଦେଖିବା ଭାଗବତ ବର୍ଣ୍ଣନା କରାଯାଏ ଦଶମ ସ୍କନ୍ଧ 99 ଅଧ୍ୟାୟରେ, ଦଶମ ସ୍କନ୍ଧ 99 ଅଧ୍ୟାୟରେ ଯେତେବେଳେ ଭୃଗୁମୁନି ଯାଇଥିଲେ ପରୀକ୍ଷା କରିବା ପାଇଁ, ଭୃଗୁମୁନି ଯାଇଥିଲେ ପରୀକ୍ଷା କରିବା ପାଇଁ, କିଏ ଭଗବାନ, କିଏ ଶ୍ରେଷ୍ଠ ଦେବତାମାନଙ୍କ ଭିତରେ? ଏଇ ତିନି ଜଣ ହେଉଛନ୍ତି ମୁଖ୍ୟ, ବ୍ରହ୍ମା, ବିଷ୍ଣୁ ଏବଂ ଶିବ। ତେଣୁ ଆଙ୍କ ଭିତରେ କିଏ ଶ୍ରେଷ୍ଠ ଜାଣିବା ପାଇଁ ଦେବତାମାନେ, ମୁନି ଋଷିମାନେ ସବୁ ପଠାଇଲେ। ମୁନି ଋଷିମାନଙ୍କର ଗୋଟେ ସଭା ହୋଇଥିଲା, ସେଥିରେ ଭୃଗୁମୁନିକୁ ପଠାଗଲା, ତୁମେ ଯାଇକି ପଚାର ଦେଖି ବୁଝିକିରି ଆସ, ପରୀକ୍ଷା କର। ତେଣୁ ଗଲେ ସେ ପ୍ରଥମେ ପିତାଙ୍କ ପାଖକୁ ଗଲେ, ବ୍ରହ୍ମାଙ୍କ ପାଖକୁ। ବ୍ରହ୍ମାଙ୍କ ପାଖକୁ ଯେତେବେଳେ ଗଲେ, ସେତେବେଳେ ବ୍ରହ୍ମା ବାବୁସଙ୍କ ପୁତ୍ର ଆସିଛି, ଭୃଗୁ ଏମାନେ ସବୁ ରହିଥାନ୍ତି ମହତ ଲୋକରେ, ଭୃଗୁ ଋଷିମାନେ ସବୁ ଏମାନେ ସବୁ ମହତ ଲୋକ ରହିଥାନ୍ତି। ଆମର ଏ ଯେଉଁ ପୃଥିବୀରେ ରହିଛି, ପୃଥିବୀର ଭୂଲୋକ ଉପରେ ଭୂବ ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ହେଉଛି ମହତ ଲୋକ। କିନ୍ତୁ ଯେତେବେଳେ ବ୍ରହ୍ମାଙ୍କ ରାତ୍ରି ହୋଇଯାଏ, ସେତେବେଳେ ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ପ୍ରଳୟ ହୋଇଯାଏ, ଏତେ ଗରମ ହୁଏ, ସେମାନେ ରହିପାରନ୍ତି ନାହିଁ ଭୃଗୁ ଆଦି ଋଷିମାନେ। ସେମାନେ ମହତ ଲୋକରୁ ଜନତା ଉପର ଲୋକ ହେଉଛି ଜନଲୋକ, ସେଠିକି ସେମାନେ ଯାଆନ୍ତି, ମହତ ଲୋକରୁ ଜନଲୋକକୁ ସେମାନେ ଯାଆନ୍ତି। ତେଣୁ ଆଜି ଯେତେବେଳେ ଆସିଲେ ଭୃଗୁମୁନି ଆସିଲେ ପୁତ୍ର, ତେଣୁ ବ୍ରହ୍ମା ଦେଖି ଆନନ୍ଦିତ ହେଉଛନ୍ତି, କିନ୍ତୁ ଭୃଗୁ ତାଙ୍କୁ ସମ୍ମାନ ଜଣାଉନାହାନ୍ତି, ପରୀକ୍ଷା କରିବା ପାଇଁ ଆସିଛନ୍ତି, ତେଣୁ ସମ୍ମାନ ଜଣାଉନାହାନ୍ତି। ବ୍ରହ୍ମା ଯେତେବେଳେ ଦେଖିଲେ, ହେ ପୁଅ ମୋର ଆଜି କ'ଣ ହୋଇଗଲା, କରୁନାହିଁ, ତାଙ୍କ କ୍ରୋଧ ଆସିଗଲା, କ୍ରୋଧ ଆସିଗଲା ମାନେ ରଜଗୁଣ ଆସିଗଲା, ଜାଣିଗଲେ ପିତା ପୁତ୍ର ଜାଣିଗଲେ ପିତାଙ୍କର କେତେ ସ୍ଥିତି ରହିଛି, ଉନ୍ନତ ସ୍ଥିତି, ତେଣୁ ସେ ପଳେଇଗଲେ। ତାପରେ ଗଲେ ତାଙ୍କ ଭାଇ ଶିବଜୀଙ୍କ ପାଖକୁ ଗଲେ, ବଡ଼ ଭାଇ ଶିବଜୀ। ପ୍ରଥମେ ବ୍ରହ୍ମା ସୃଷ୍ଟି କଲେ ଚାରି କୁମାର, ତାପରେ ସୃଷ୍ଟି କଲେ ଶିବଜୀଙ୍କୁ, ତାପରେ ଏମାନେ ସବୁ ମୁନି ଋଷିମାନେ ସବୁ ସୃଷ୍ଟି ହୋଇଛନ୍ତି। ତେଣୁ ଶିବଜୀଙ୍କ ପାଖକୁ ଯେତେବେଳେ ଗଲେ, ଶିବ ଦେଖିଲେ କୈଳାସ ପର୍ବତରେ, ଦେଖିଲେ ଭାଇ ଆସୁ, ସାନ ଭାଇ କହିକି ପାଛୁଡ଼ି ଆଣିବା ପାଇଁ ଗଲେ, ପାଛୁଡ଼ି ଆଣିବା ପାଇଁ ଯେତେବେଳେ ଗଲେ, ଭୃଗୁମୁନି ପରୀକ୍ଷା ଆରମ୍ଭ କରିଦେଲେ, ଦୂରୁହ ଦୂରୁହ କହିକି ତୁମେ ସବୁ ବହୁତ ପବିତ୍ର ତୁମେ ରହିଛ, ମୁଁ ଗୋଟେ ପବିତ୍ର ସ୍ଥିତିରେ ଅଛି, ମୋତେ ଛୁଇଁବାର ତୁମ ଶକ୍ତି ଯୋଗ୍ୟତା ଅଛି, ଏଇଭଳି ଭାବରେ ଯେତେବେଳେ କହିଲେ, ସେତେବେଳେ ତାଙ୍କର କ୍ରୋଧ ଆସିଗଲା, ଶିବଜୀଙ୍କର କ୍ରୋଧ ଆସି, ଖାଲି କ୍ରୋଧ ଆସିଲା ତା ନୁହଁ, ତ୍ରିଶୂଳ ଧରି ତାଙ୍କୁ ମାରିବା ପାଇଁ ଚାଲିଲେ, ମାରିବା ପାଇଁ ମାରିଥାନ୍ତେ। ପାର୍ବତୀ ତାଙ୍କୁ ରକ୍ଷା, ତାଙ୍କୁ ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା କଲେ ପାର୍ବତୀ ଦେବୀ। ଦେଖନ୍ତୁ ଶିବଜୀଙ୍କର ପାର୍ବତୀଙ୍କର କେତେ କୋଭଳି ଭାବରେ କଥା ରହିଛି। ଏଠି ଦେଖନ୍ତୁ, ଏଠି ପରୀକ୍ଷା କରିବା ପାଇଁ ଆସିଥିଲେ, ସେଠି ପରୀକ୍ଷାରେ ଫେଲ୍ ହୋଇଗଲେ, କିନ୍ତୁ ଯେତେବେଳେ କିଏ ଚିତ୍ରକେତୁ ଯେତେବେଳେ ଯାଇଥିଲେ, ଚିତ୍ରକେତୁ ତାଙ୍କ ଶିବଜୀଙ୍କୁ ଟିକେ ତାଙ୍କର ଭାଇ ହେବେ, ଗୁରୁ ଭାଇ ହେବେ, ଶଙ୍କରଷଣଙ୍କର ଦୁଇ ଜଣ ଯାକ ଶିଷ୍ୟ, ତେଣୁ ସିଏ ଟିକେ ଥଟା ପରିହାସ କରିଦେଲେ, ଦେଖ ଏଇ କ'ଣ ଶିବଜୀ ତାଙ୍କ କୋଳରେ ଧରିକି ବସିଥିଲେ ପାର୍ବତୀଙ୍କୁ, ଭଗବାନ କଥା କହୁଛନ୍ତି। ସେତେବେଳେ ସେ କହିଦେଲେ ଦେଖ ମିଥୁନି ଭୂଏ ଭାରିଆ, ଏଇଭଳି ଭାବରେ ମିଥୁନି ମାନେ ସ୍ତ୍ରୀକୁ ରଖିକିରି କୋଳରେ ରଖି କଥା କହୁଛନ୍ତି, ଇଏ ଧର୍ମବକ୍ତା ଶରୀରିଣା, ଏଭଳି ଭାବରେ ଏମିତି ଅପମାନ କରିଦେଲେ ବା ଯାହା ଥଟା କରିଦେଲେ, ପାର୍ବତୀ ସାଙ୍ଗେ ସାଙ୍ଗେ ଅଭିଶାପ ଦେଇଦେଲେ ତାଙ୍କୁ। କିନ୍ତୁ ଏଠି ଯେତେବେଳେ ଶିବଜୀ କ୍ରୋଧ ଆସିଗଲା, ପାର୍ବତୀ ତାଙ୍କୁ କ୍ଷାନ୍ତ କରୁଛନ୍ତି, ତାଙ୍କ ପାଦ ଧରିକି ତାଙ୍କୁ କ୍ଷାନ୍ତ କରେଇଲେ। ଯାହା ହଉ ଭୃଗୁ ମାନେ ଜାଣିଗଲେ ଶିବଜୀଙ୍କର କେତେ ଶକ୍ତି ରହି କେତେ ସ୍ତର ରହିଛି ଉନ୍ନତ ସ୍ତର, ତେଣୁ ଯାଇକିରି ପହଞ୍ଚିଗଲେ ବୈକୁଣ୍ଠ ଲୋକରେ। ବୈକୁଣ୍ଠ ଲୋକରେ ଯାଇ ପହଞ୍ଚିବାଟା ଏତେ ସହଜ ନୁହଁ। ବୈକୁଣ୍ଠ ଲୋକରେ ଯେତେବେଳେ ଚାରି କୁମାର ଯାଇଥିଲେ, ବାଧା ଦେଇଦେଇଥିଲେ ସପ୍ତମ ଗେଟ୍ରେ, ଜୟ ଏବଂ ବିଜୟ ତାଙ୍କୁ ବାଧା ଦେଇଦେଇଥିଲେ, କିନ୍ତୁ ଆଙ୍କୁ ମିଳିଗଲା ପରମିସନ ମିଳିଗଲା, ଯାଇ ପହଞ୍ଚିଗଲେ, ଯାଇ ବେଡ୍ରୁମ୍ରେ ଯାଇ ପହଞ୍ଚିଗଲେ ଏକାଥରକେ। ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଶୟନ ଶ୍ରିୟ ଉତ୍ସଙ୍ଗେ, ସବୁବେଳେ ଲକ୍ଷ୍ମୀଦେବୀ ଭଗବାନଙ୍କ ପାଦ ପକ୍ଷରେ ଥାଆନ୍ତି, ପାଦ ପଦ୍ମ ସେବା କରନ୍ତି, ପାଦ ସମ୍ଭାବନା କରନ୍ତି ସବୁବେଳେ। ଲକ୍ଷ୍ମୀଦେବୀ ହେଉଛନ୍ତି ପାଦ ସେବାର ହେଉଛନ୍ତି ଆଚାର୍ଯ୍ୟା ଲକ୍ଷ୍ମୀଦେବୀ। କିନ୍ତୁ ସେଦିନ ପରୀକ୍ଷା ହେବ, ଭଗବାନ ବ୍ୟବସ୍ଥା କରୁଛନ୍ତି, ଜଣେଇବେ ସେ ଭଗବାନ ହେଉଛନ୍ତି ବିଷ୍ଣୁ, ଭଗବାନ ବିଷ୍ଣୁଙ୍କ ନାମ ସହିତ ଦେବତାମାନଙ୍କ ନାମ ସମାନ କରିବା ଏ ଗୋଟେ ଅପରାଧ, ଦ୍ୱିତୀୟ ନମ୍ବର ଅପରାଧ, ଏଇଟା ଦେଖେଇବେ ସିଏ ଭଗବାନ ବିଷ୍ଣୁ। ତେଣୁ ସିଏ ଲକ୍ଷ୍ମୀଦେବୀଙ୍କର କୋଳରେ ମଥା ରଖିକି ଶୟନ କରିଛନ୍ତି। ଶୟନ ଶ୍ରିୟ ଉତ୍ସଙ୍ଗେ ପଦା ବକ୍ଷସ ତାଡ଼ୟ, ତେଣୁ ତାଙ୍କୁ ମିଳିଗଲା ପରମିସନ ମିଳିଗଲା, ଗଲେ ଯାଇ ସିଧାସଳଖ ଯାଇକି ତାଙ୍କ ବକ୍ଷଦେଶରେ ଗୋଟେ ପାଦ ପ୍ରହାର କରିଦେଲେ। ମୃଗୁ ମୁନି ଏଭଳି ମୃଗୁ ଏଭଳି ରହିଛି, ଭଗବାନ ରଖିଛନ୍ତି, ଏ ପର୍ଯ୍ୟନ୍ତ ରଖିଛନ୍ତି। ଶିବସ୍ୱ ଚିହ୍ନ ବୋଲି କୁହାଯାଏ, ଭଗବାନଙ୍କ ବାମ ପକ୍ଷରେ ଶିବସ୍ୱ ଚିହ୍ନ ରହିଛି, ସେଠି ଲକ୍ଷ୍ମୀଦେବୀ ବି ରହିଛନ୍ତି, ସେଠି ଶିବସ୍ୱ ଚିହ୍ନ ବି ରହିଛି। ଶିବସ୍ୱ ଚିହ୍ନ କହିଲେ ବ୍ରାହ୍ମଣ ଯେଉଁ ପାଦ ଆଘାତ କରିଥିଲେ, ପଦାଘାତ କରିଥିଲେ, ସେଇଟାକୁ ରଖିଛନ୍ତି, ଧାରଣ କରିଛନ୍ତି ଶିବସ୍ୱ ଚିହ୍ନ। ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ଏବଂ ସାଙ୍ଗେ ସାଙ୍ଗେ ତଥ ଉଠି ପଡ଼ିଲେ, ଆଉ କିଛି ଅବଜେକ୍ସନ୍ ନାହିଁ, କିଛି ନାହିଁ, ଉଠି ପଡ଼ିଲେ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛନ୍ତି ଲକ୍ଷ୍ମୀଦେବୀ, ମଧ୍ୟ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲେ। ସହ ଲକ୍ଷ୍ମୀ ଶତାଙ୍ଗତି ବୋଲି କୁହାଯାଇଛି, ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, କିଛି କହିଲେ ନାହିଁ, କିଏ କିଛି ଅବଜେକ୍ସନ୍ କଲେ ନାହିଁ, ବରଂ କ୍ଷମା ପ୍ରାର୍ଥନା କଲେ, କହିଲେ ମୋତେ ଆଗରୁ ଖବର ଦେଲେ ନାହିଁ, ଆଉ ମୁଁ ଭୁଲ ହେଇଗଲା। ଆମ ଶିଶୁ ରାଧାକାନ୍ତ ମହାରାଜ କହନ୍ତି, ଖାଲି ପାଦରେ ତାଡ଼ନା କଲେ ତାହା ନୁହଁ, କଥାରେ ମଧ୍ୟ କହିଦେଲେ, କହିଲେ ଆଳସୀ, ଗୋଟେ ଆଳସୀୟ ଲୋକ ସବୁବେଳେ ଯେଉଁଠି ଯେତେବେଳେ ଶୋଇକି ରହୁଛ, କ୍ଷୀରଦକୁ ସାହି, ଗର୍ଭଦକୁ ସାହି, କାରଣକୁ ସାହି, ସବୁବେଳେ ଶୋଇକି ରହିଲ, କଥା ମଧ୍ୟ ମହାନୁଷ କଥା କହିଲେ, ଖାଲି କଥାରେ କହିଲେ ନାହିଁ, ପାଦ ପ୍ରହାର କଲେ, ଏଭଳି ଭାବରେ ପରୀକ୍ଷା କଲେ ବିଷ୍ଣୁଙ୍କୁ। ସେତେବେଳେ ବିଷ୍ଣୁ କହିଲେ, କ୍ଷମା ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା କରିକିରି କହିଲେ, ମୁଁ ଜାଣିପାରିଲି ନାହିଁ, ଆପଣଙ୍କର ସ୍ୱାଗତ କରିପାରିଲି ନାହିଁ, କ୍ଷମା କରନ୍ତୁ, ମୋର ବକ୍ଷଦେଶ ହେଉଛି ବହୁତ କଠୋର, ଆପଣଙ୍କ ପାଦ ବହୁତ କୋମଳ, ଗୋ ବ୍ରାହ୍ମଣ ହିତାୟଚ ବହୁତ କହିକିରି ତାଙ୍କୁ ଆଉଁସି ଦେଲେ, ତାଙ୍କୁ ସବୁ ପାଦ ପ୍ରକ୍ଷାଳନ କରେ, ସବୁ ଏସବୁ କଥା ସବୁ ରହିଛି। ଭୃଗୁମୁନି କ୍ରନ୍ଦନ କରୁଥିଲେ, ସେସବୁ ବର୍ଣ୍ଣନା କରାଯାଇଛି, ଭଗବାନ ପରୀକ୍ଷା ଏଭଳି ଭାବରେ ରହିଛି ଏ କଥା। କିନ୍ତୁ ପରୀକ୍ଷା କଲେ ମଧ୍ୟ ଏପର୍ଯ୍ୟନ୍ତ ତଥାପି ଲୋକ ଜାଣିପାରୁନାହାନ୍ତି ଯେ କି ବୋଧେ ବ୍ରହ୍ମା ହେଉଛନ୍ତି ଭଗବାନ, କି ବୋଧେ ଶିବ ହେଉଛନ୍ତି ଭଗବାନ, ଏଇଭଳି ଭାବରେ ଚାଲିଛି। ତେଣୁ ଏଇଟା ପଦ୍ମପୁରାଣରେ ରହିଛି, ଏଇଟା ଏଇ ଯେଉଁ ଦ୍ୱିତୀୟ ନମ୍ବର ଅପରାଧ ହେଉଛି ଏଇଟା, ଭଗବାନ ବିଷ୍ଣୁଙ୍କୁ ସହିତ ଅନ୍ୟମାନଙ୍କୁ ସମାନ କରିବା। ଯସ୍ତୁ ନାରାୟଣ ଦେବଂ ବ୍ରହ୍ମରୁଦ୍ରାଦି ଦୈବତୈ ସମତ୍ୱନେବ ବିକ୍ଷତେ ସ ପାଷଣ୍ଡି ଭବେ ଧ୍ରୁବମ୍। ନିଶ୍ଚିନ୍ତ ଭାବରେ ସେ ପାଷଣ୍ଡି ଭଗବାନ ନାରାୟଣଙ୍କ ସହିତ, ଯେଉଁମାନେ ଲୋକ କହୁଛନ୍ତି ନରନାରାୟଣଙ୍କ କଥା କ'ଣ କହିବା, ଏଠି କୁହାଯାଉଛି ନାରାୟଣଙ୍କ ସହିତ ବ୍ରହ୍ମା ରୁଦ୍ର ଏମାନଙ୍କ ସହିତ ଯଦି ନାମକୁ ସମାନ କରାଯିବ, ତାହେଲେ ସେଇଟା ଗୋଟେ ପାଷଣ୍ଡି ହେଇଯିବ। ତେଣୁ ଯାହା ବି ହଉ, ଏଇ ଯେଉଁ ରହିଛି ବିକ୍ଷ, ଏଇ ଯେଉଁ ମନ, ମନଟାକୁ ଏହିଭଳି ଭାବରେ ଅଚଞ୍ଚଳ ହେଇଯିବ, ଭଗବାନ ପାଖରେ ଯଦି ମନଟା ଲାଗିଯିବ, ତାହେଲେ ମନ ଆଉ ଅଚଞ୍ଚଳ ହେଇଯିବ, ଭଗବାନ ନୂତନ ନିତ୍ୟ ନୂତନ ନୂତନ ଆନନ୍ଦ ସେ ପ୍ରାପ୍ତ ହେବ। ଆଉ ଭଗବାନ ପାଦପଦ୍ମ ଛାଡ଼ି କୁଆଡ଼େ ଯିବ ନାହିଁ, ମନଟା ସବୁବେଳେ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି, ଯେଉଁମାନେ ପରମହଂସ ସ୍ତରରେ ଅଛନ୍ତି, ମନଟାକୁ ସବୁବେଳେ ଭଗବାନ ପାଦପଦ୍ମରେ ଲଗେଇକି ରହିଛନ୍ତି, କାରଣ ସେଇଠୁ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ମନଟାକୁ ଆଉ କୁଆଡ଼େ ସେମାନେ ଯାଉନାହାନ୍ତି, ଏମିତି ସ୍ୱୟଂ ମଧ୍ୟ ନାହିଁ ତାଙ୍କର। ସ୍ୱର୍ଣ୍ଣକାଦି ଏଇ ଯେଉଁ ସ୍ୱର୍ଣ୍ଣକାଦି ଋଷିମାନେ ଆଉ ପରୀକ୍ଷିତ ମାନେ ପରୀକ୍ଷିତ ଏବଂ ଅନ୍ୟ ମୁନି ଋଷିମାନେ ଭଗବାନ କଥା ଶ୍ରବଣ କରୁଛନ୍ତି ସାତ ଦିନ ସାତ ରାତି, କୌଣସି ବିଶ୍ରାମ ନାହିଁ, କୌଣସି ଖାଦ୍ୟ ନାହିଁ, କୌଣସି ପାନୀୟ ନାହିଁ, କିଛି ନାହିଁ, ଏତେ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଜତ୍, ଏ ଶ୍ଳୋକଟି ଆସିବ ଦଶମ ସ୍କନ୍ଧ ତେର ଅଧ୍ୟାୟରେ। ଭଗବାନଙ୍କ ସେଇ ଲୀଳା, ସେଇ ଲୀଳା ଆମେ ସବୁଦିନ ଶୁଣୁଛେ, ଏଲା ସରିଗଲା ସବୁ, କିନ୍ତୁ ପ୍ରତିକ୍ଷଣ ସେଇଟା ନୂଆ ଭଳି ଲାଗିବ। ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କୁ ସବୁବେଳେ ନୂଆ ଲାଗିବ, ସେଇଟା ପୁରୁଣା ଲାଗିବ ନାହିଁ କେବେ ହେଲେ। ପ୍ରଭୁପାଦ ମହାରାଜ କଥା କହିଛନ୍ତି ଗୋଟେ ସ୍ଥାନରେ, ଇଏ ଯେଉଁ ରହିଛନ୍ତି କିଏ ସ୍ୱର୍ଣ୍ଣଗାଦି ଋଷିମାନେ, ଏମାନେ ଏ ଶ୍ଳୋକଟି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ ଶ୍ଳୋକଟି ଅଛି, 19 ଶ୍ଳୋକରେ ମୋତେ କୁହାଯାଇଛି ଏଇଟା। ସେ କହୁଛନ୍ତି ଭୟଂ ତୁ ନ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ ଯତ୍ ଶୁଣତାମ ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ। ଭଗବାନଙ୍କର କଥା ଶୁଣିବାରେ ଭୟଂ ତୁ ନ ବିତୃପ୍ୟାମ, ଚାରିଜଣ ଟୀକାରେ କହିଛନ୍ତି ତିନୋଟି କାରଣରୁ ଜଣେ ତୃପ୍ତ ବୋଧ କରେ, ତିନୋଟି କାରଣରୁ କ'ଣ କ'ଣ ନା, ଭୌତିକ ବସ୍ତୁରେ ଆମେ ତୃପ୍ତି ହେଇଯାଉଛେ କାହିଁକି ନା, ତିନୋଟି କାରଣ ରହିଛି। ଗୋଟେ ହେଲା ଉଦର ଭରଣହୀନ, ଆମେ ବର୍ତ୍ତମାନ କ୍ଷୁଧା ହେଉଛି, ଆମେ ଖାଦ୍ୟ ଗ୍ରହଣ କରିବା ମାତ୍ରକେ ଖାଦ୍ୟ ଗ୍ରହଣ କରିଦେଲା ପରେ ଆଉ ଉଦର ଭରି ଯାହା ଇଚ୍ଛା ହେବ ନା, ଆଉ ଦରକାର ନାହିଁ କହିବା, ଉଦର ଭରଣହୀନ। ଆଉ ଗୋଟେ ହେଉଛି ସ୍ୱାଦୁ ଅଭାବ ନେବା, ସ୍ୱାଦୁ ଯଦି ନାହିଁ ଜ୍ୱର ଫର ହେଇଯାଇଛି ଆଉ ଜୁହାରେ ସ୍ୱାଦ ନାହିଁ, ଆଉ ଯେତେ ଭଲ ଜିନିଷ ହେଲେ ମଧ୍ୟ ଇଚ୍ଛା ହେବ ନାହିଁ ଦରକାର ନାହିଁ କହିଦେବା। ଆଉ ଗୋଟେ କାରଣ ହେଉଛି ରସ ଅଜ୍ଞାନ ନେବା, ରସ ବିଷୟରେ ତାଙ୍କ ଧାରଣା ନାହିଁ, ଯେମିତି ଭାଗବତ ରସ ବିଷୟରେ ଯେଉଁମାନେ ଧାରଣା ନାହିଁ ସେମାନେ ଇଏ କରୁନାହାନ୍ତି, ନା ଆମର ଦରକାର ନାହିଁ ଭାଗବତ, ଇଏ ତାଙ୍କ ତୃପ୍ତି ଆସିଲେ ନା ଦରକାର ନାହିଁ ଭାଗବତ, ଅଜ୍ଞାନ ତାଙ୍କର ଜ୍ଞାନ ନାହିଁ, ସେ ଭାଗବତ ଯେଉଁ କି ରସ ଅଛି ସେଇଟା ସେମାନେ ଜାଣିପାରୁନାହାନ୍ତି। କିନ୍ତୁ ପରମାର୍ଥିକ ବସ୍ତୁ ଯେଉଁ ରହିଛି ସେଥିରେ ଏଭଳି ସେ ଦୋଷ ସେମାନେ ତୃପ୍ତି ହେବେ ନାହିଁ। ଭୟଙ୍କୁଣ ବିତୃପ୍ୟାମ ଉତ୍ତମ ଶ୍ଳୋକ ବିକ୍ରମେ, ଭଗବାନଙ୍କର ଗୋଟେ ନାମ ହେଉଛି ଉତ୍ତମ ଶ୍ଳୋକ। ଉତ୍ତମ ଶ୍ଳୋକ କହିଲେ ଭଗବାନ ଏ ଭୌତିକ ଜଗତର ନୁହନ୍ତି, ଏ ଭୌତିକ ଜଗତରୁ ଉର୍ଦ୍ଧ୍ୱରୁ ତମ ଗୁଣରୁ ଉର୍ଦ୍ଧ୍ୱରେ ସିଏ ତାଙ୍କର ଯଶ, ତାଙ୍କର ଉତ୍ତମ ଶ୍ଳୋକ କହିଲେ ଯଶ ମଧ୍ୟ ରହିଛି ତାଙ୍କର। ଭୟଙ୍କୁଣ ବିତୃପ୍ୟାମ ଉତ୍ତମ ଶ୍ଳୋକ ଯତ୍ ଶୁଣତା ଆମର ସେ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ ପଦେ, ଯାହାକୁ ଶୁଣିଲା ମାନେ ସେ କହିବନି ଆଉ ମୁଁ ଏଇଟା ଶୁଣିଦେଇଛି ଆଉ ଦରକାର ନାହିଁ, ନା ନୂଆ ନୂଆ ରସ ଆସିବ, ରସ ଜ୍ଞାନ ଜ୍ଞାନ ମଧ୍ୟ ଆସିବ, ଯଶ ଶୁଣନ୍ତା ରସ ଜ୍ଞାନ ସ୍ୱାଦୁ ସ୍ୱାଦୁ ପଦେ, ପ୍ରତି ପଦରେ ପ୍ରତି କଥାରେ ସ୍ୱାଦୁ ପ୍ରାପ୍ତ ହେଉଥିବେ ସେମାନେ, ସ୍ୱାଦୁ ସ୍ୱାଦୁ ପଦେ ପଦେ। ଏହି ଶ୍ଳୋକର ଭାଷାରେ ପ୍ରଭୁପାଦ ମହାରାଜ କଥାଟି କହିଛନ୍ତି, ଟ୍ରାନ୍ସଜେଣ୍ଡେଣ୍ଟାଲ ଲିଟରେଚର୍ ଇଜ୍ ଏଭବ୍ ମୋଡ୍ ଅଫ୍ ଡାର୍କନେସ୍ ଆଣ୍ଡ ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍ ୱିଥ୍ ପ୍ରୋଗ୍ରେସିଭ୍ ରିଡିଂ ଆଣ୍ଡ ରିଏଲାଇଜେସନ୍ ଅଫ୍ ଟ୍ରାନ୍ସଜେଣ୍ଡାଲ ସବଜେକ୍ଟ ମ୍ୟାଟର। ପରମାର୍ଥିକ ସାହିତ୍ୟ ବା ପରମାର୍ଥିକ ଗ୍ରନ୍ଥ ଆଉ ଭୌତିକ ଗ୍ରନ୍ଥ ଭିତରେ ଭୌତିକ ସାହିତ୍ୟ ଭିତରେ ତଫାତ୍ ହେଉଛି ଏଇଟା, ଟ୍ରାନ୍ସଜେଣ୍ଡାଣ୍ଟାଲ ଲିଟରେଚର୍ ଏ ବିୟଣ୍ଡ ମୋଡ୍ ଅଫ୍ ଡାର୍କନେସ୍, ଏ ଭୌତିକ ଜଗତର ତ୍ରିଗୁଣରୁ ଉର୍ଦ୍ଧ୍ୱରେ ସିଏ, ଏବଂ ଆର ଆଲୋକ ବଢ଼ି ବଢ଼ିକା ଯାଉଥିବ, ଇଟ୍ସ ଲାଇଟ୍ ବିକମ୍ସ ମୋର୍ ଲୁମିନସ୍, ତାର ଯେତେ ଆପଣ ତା ଭିତରେ ପ୍ରବେଶ କରୁଥିବେ, ଯେତେ ପ୍ରବେଶ କରୁଥିବେ, ଯେତେ ଅନୁଭବ କରୁଥିବେ, ଯେତେ ଆସ୍ୱାଦନ କରୁଥିବେ, ତାର ଆଲୋକ ଆହୁରି ଅଧିକରୁ ଅଧିକ ହେଉଥିବ। ପ୍ରଭୁପାଦ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସେ ମହାରାଜ କହନ୍ତି ଭାଗବତ ଶାସ୍ତ୍ର ଏଭଳି, ଯେତେ ଗଭୀରକୁ ପ୍ରବେଶ କରିବେ ସେତେ ରତ୍ନ ସବୁ ରହିଛି, ଆଉ ବାହାରେ ବାହାରେ ସବୁ ସାମୁକା ଗେଣ୍ଡା ରହିଛି, ଆଉ ସେଠି ବାହାରେ ରତ୍ନ ମିଳିବ ନା, ରତ୍ନ ମିଳିବାକୁ ଭିତରୁ ପଶିବାକୁ ପଡ଼ିବ। ତେଣୁ ଇଏ ଭଗବାନଙ୍କର କଥା ଯେଉଁଭଳି ଭାବରେ ଭଗବାନଙ୍କ ସେବା ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଅଧିକରୁ 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 ଅଧିକ ଆନନ୍ଦ ଆନନ୍ଦ ବୃଦ୍ଧି ବର୍ଦ୍ଧନ ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯିବ। ତେଣୁ ମନ କେମିତି ନିବୃତ୍ତି ହେବ ସେଥିରୁ, ମନଟା ଏଇଠି କହିଛି ସମ ଏଇଭଳି ଭାବରେ ମନଟାକୁ ଆମେ ଦମନ କରିପାରିବା, ଭଗବାନଙ୍କ ମନଟାକୁ ଆମେ ଅନ୍ୟ ଚେଷ୍ଟାରେ ଅନ୍ୟ ଉପାୟରେ ଯଦି ଦମନ କରିବାକୁ ଚାହିଁବା କହିପାରିବ ନାହିଁ, ମନ ବହୁତ କଷ୍ଟରେ ରହିବ, ଯେମିତି କୁକୁଡ଼ା କୁକୁରର ଲାଙ୍ଗୁଡ଼ା ବୋଲି କୁହାଯାଏ, ଯେତେ ସିଧା କରିବାକୁ ଚାହିଁବ ତ ହେଇପାରିବ ନାହିଁ,
ସେଇଭଳିଆ ମନଟା ମଧ୍ୟ ଅବସ୍ଥା ସେଇଭଳି ଭାବରେ, କିନ୍ତୁ ମନଟାକୁ ଯେତେବେଳେ ଭଗବାନ ପାଦପଦ୍ମରେ ଲଗେଇଦେବ, ସେ ନୂଆରୁ ନୂଆ ଅଧିକରୁ ଅଧିକ ଆନନ୍ଦ ପ୍ରାପ୍ତ ହେଉଥିବ, ଆଉ ଛାଡ଼ିକି ଯିବ ନାହିଁ। ସିଏ ଥରେ ଜାଣିଗଲା ପରେ, ସେ ସ୍ୱାଦ ଥରେ ପାଇଗଲା ପରେ ସେ ଆଉ ଛାଡ଼ିକି ଯିବ ନାହିଁ। ବହୁତ କଥା ଅଛି ଆ ବିଷୟରେ, ଆମେ କହିବା ନାହିଁ। ତେଣୁ ଏଇଭଳି ଭାବରେ ସମ ଶାନ୍ତ ଭବ ପ୍ରଭୁ, ଏଇଭଳି ଭାବରେ ଯଦି ମନଟାକୁ ଆମେ ସମ କରିପାରିବା ତାହେଲେ ସେ ଶାନ୍ତ ହେଇଯିବ। ଶାନ୍ତ ଶାନ୍ତ କହିଲେ ସୁଖ, ଖୁସି ସୁଖ, ଅଶାନ୍ତ ସକୃତ ସୁଖମ ଭଗବତ ଗୀତାରେ ଭଗବାନ କହିଲେ। ଆମେ ଶାନ୍ତି ପାଇପାରୁନାହିଁ, ନାସ୍ତି ବୁଦ୍ଧି ରଯୁକ୍ତ ସେ ନ ଯା ଯୁକ୍ତ ସେ ଭାବନା ନ ଯା ଭାବ ହେତ ଶାନ୍ତି ଅଶାନ୍ତ ସକୃତ ସୁଖମ। ନାସ୍ତି ବୁଦ୍ଧି ରଯୁକ୍ତ ସେ, ଆମର ବୁଦ୍ଧିଟା ଭଗବାନ ପାଖରେ ଲଗାଉନି, ନ ଯା ଯୁକ୍ତ ସେ ଭାବନା, ବୁଦ୍ଧି ଭଗବାନ ପାଖରେ ନ ଲଗେଇଲେ ମନଟା କେମିତି ଲାଗିବ। ନ ଯା ଯୁକ୍ତ ସେ ଭାବନା, ନ ଯା ଭାବ ହେତ ଶାନ୍ତି, ଭଗବାନ ପାଖରେ ଯଦି ଭାବ ନାହିଁ ଆମର ଶାନ୍ତି କେଉଁଠି ଆସିବ? ଅଶାନ୍ତ ସେ କୁତ ସୁଖ, ଆଉ ଯଦି ଜଣେ ଅଶାନ୍ତ ରହିଛନ୍ତି ସେ କେମିତି ସୁଖ ହେଇପାରିବେ, ସୁଖ କେଉଁଠି ପାଇବେ? ସମସ୍ତେ ଚାହୁଁଛନ୍ତି ସୁଖ ପାଇଁ। ଏଇ ପ୍ରଶ୍ନଟି ପଚାରିଥିଲେ ବିଦୁର, ମୈତ୍ରଙ୍କୁ ପଚାରିଥିଲେ, ଯଥେତ୍ର ଯୁକ୍ତ ଭଗବାନ ବଧେନ, କେମିତି ଜଣେ ସୁଖ ପାଇବ? ଭଗବାନ ଏଇସବୁଟା କହିଛନ୍ତି, ଏଇଭଳି ଭାବରେ ସୁଖ ପାଇବ ଭଗବାନ ପାଖରେ ଲଗେଇ ପାରିବ। ନାସ୍ତି ବୁଦ୍ଧିରେ ଯୁକ୍ତ ସ୍ୟ, ବୁଦ୍ଧିକୁ ଭଗବାନ ପାଖରେ ଲଗେଇବାକୁ ପଡ଼ିବ। ଆସ୍ତି ବୁଦ୍ଧି ରଯୁକ୍ତ, ଯେଉଁମାନେ ଲଗାଉ ନାହାନ୍ତି ବୁଦ୍ଧିକୁ, ବହୁତ ଚିନ୍ତା କରୁଛନ୍ତି, ବହୁତ ବଡ଼ 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 ବୈଜ୍ଞାନିକ ଅଛନ୍ତି, ବହୁତ ବୁଦ୍ଧିମହାନ ବ୍ୟକ୍ତି ଅଛନ୍ତି, ବହୁତ ପଣ୍ଡିତ ସବୁ ଅଛନ୍ତି, ବହୁତ ଚିନ୍ତା କରୁଛନ୍ତି, ଗବେଷଣା କରୁଛନ୍ତି, କିଛି କ'ଣ ପାଉଛନ୍ତି, ସବୁ ଇଏ କରୁଛନ୍ତି, କିନ୍ତୁ ଶାନ୍ତି ପାଇପାରିବେ ନାହିଁ। କାହିଁକି ନା ଭଗବାନଙ୍କ ସହିତ ଯୁକ୍ତ ହେଇନାହିଁ ବୁଦ୍ଧି, ନା ଆସ୍ତି ବୁଦ୍ଧି ରଯୁକ୍ତ ସ୍ୟ, ହଁ ନ ତା ଯୁକ୍ତ ସେ ଭାବନା, ମନ ଆଉ କେଉଁଠି ଭଗବାନ ବୁଦ୍ଧି ଯଦି ନ ଲାଗିଲା ଏଇଠି କୁହାଗଲା ନା କ'ଣ ଆୟମ୍ୟ ଆତ୍ମନାତ୍ମାନ, ବୁଦ୍ଧି ଦ୍ୱାରା ମନକୁ ନିୟନ୍ତ୍ରଣ କରିବ, ଆଉ ବୁଦ୍ଧି ଯଦି ଭଗବାନ ପାଖରେ ଲାଗିଲା ନାହିଁ ମନ କେମିତି ଭଗବାନ ପାଖରେ ଲାଗିବ, ଆଉ ମନ ଯଦି ଭଗବାନ ପାଖରେ ଲାଗିଲା ନାହିଁ କେମିତି ନିୟନ୍ତ୍ରଣ କରିବା? ସେ ଭଗବାନ କହିବେ ସେ କଥା, ନାସ୍ତି ବୁଦ୍ଧି ରଯୁକ୍ତ ସ ନ ଚା ଯୁକ୍ତ ସ ନ ଚା ଭାବେ ତ ଶାନ୍ତି। ଭଗବାନ ସହିତ ଯଦି ନ ଲାଗିଲା ତାହେଲେ ଆଉ ଶାନ୍ତି କେଉଁଠି ପାଇବେ? ସେ ଅଶାନ୍ତ ସେ କୁତ ସୁଖମ, ଅଶାନ୍ତ ଯେଉଁମାନେ ଅଶାନ୍ତ ରହିଛନ୍ତି ସେ କେଉଁଠି ସୁଖ ପାଇପାରିବେ? ଏଠି ସେଗୁଡ଼ା କହିଲା ଶାନ୍ତ ଭବ ପ୍ରଭୁ, ଶାନ୍ତ କରି ସୁଖ, ତମେ ଏଇଭଳି ଭାବେ ତମେ ଚାହୁଁଛ ତାଙ୍କୁ ବାଧେଇକିରି ତାଙ୍କୁ ଇଏ କରିଦେଇକିରି ତମେ ସୁଖ ପୁରା ରହିବ, ଶାନ୍ତିରେ ରହିବ ନା? ଏଇଭଳି ଭାବେ ଶାନ୍ତି ପାଇବାର ଉପାୟ ହେଉଛି ଏଇଟା, ଶାନ୍ତି ପ୍ରାପ୍ତର ଉପାୟ ପ୍ରିନ୍ସିପଲ୍ ହେଉଛି ଏଇଟା, ଏଇଟା କହିଦେଲେ ଭବ ପ୍ରଭୁ। ଏଇଟା ଆଦେଶ କରି କହୁନାହାନ୍ତି, ବହୁତ ଅନୁରୋଧ କରି କହୁଛନ୍ତି, ରାଜନ ପ୍ରଭୁ ଏଇଭଳି ଭାବରେ ତାଙ୍କୁ ସମ୍ବୋଧନ କରିକି ତାଙ୍କୁ ବହୁତ ବିନୟ ସହକାର କହୁଛନ୍ତି, କିନ୍ତୁ ସେ ଶୁଣିବେ ନାହିଁ। ଆଉ କୁହାଯାଏ ଯେଉଁମାନେ ମୂର୍ଖ, ଯେଉଁମାନେ ତାଙ୍କୁ ଯଦି ଉପଦେଶ ଦିଆଯିବ ସେମାନେ ଶାନ୍ତ ହେବେ ନାହିଁ, ତାଙ୍କର ଆହୁରି କୋପ ବଢ଼ିଯିବ। ଏ ଚାଣକ୍ୟ ମୁନି ଏ କଥା କହିଛି, ଚାଣକ୍ୟ କହିଛନ୍ତି, ଏଇଟା ନୀତିବାକ୍ୟ ରହିଛି, ସର୍ପ କ୍ରୁର ଏବଂ ଖଳ ମଧ୍ୟ କ୍ରୁର, ଖଳ ବ୍ୟକ୍ତି ସବୁ ରହିଛନ୍ତି, ସର୍ପ ହେଉଛି କ୍ରୁର, ଖଳ ମଧ୍ୟ କ୍ରୁର, କିନ୍ତୁ ମନ୍ତ୍ର ସୋଧି ବଚ ମନ୍ତ୍ର ସୋଧି ବସ ସର୍ପ, ସର୍ପ ଯେତେବେଳେ ସର୍ପ ହେଲେ ମଧ୍ୟ ମନ୍ତ୍ର ଔଷଧ ମାଧ୍ୟମରେ ସେ ବସ ହେଇଯିବ, କିନ୍ତୁ ଖଳ କେନା ବି ନ ଅନିବାରେ, ଖଳ କେବେ ହେଲେ ତାକୁ କରିହେବ ନାହିଁ। ଆସନ୍ତାକାଲି ଭଗବାନ ବଳଦେବଙ୍କର ଜନ୍ମ, ଅବଶ୍ୟ ଆମେ କହିବା ସେ ବିଷୟରେ, ବଳଦେବଙ୍କର ଆସିବ କଥା, ଦଶମ ସ୍କନ୍ଧ ଏଇଟା ବର୍ଣ୍ଣନା କରାଯାଇଛି, ଭଗବାନ ବଳରାମ ଏ କଥାଟି କହିଛନ୍ତି। ଭାଗବତମରେ ଆମେ ଦେଖିବା ବଳରାମଙ୍କ ବିଷୟରେ ବିଶେଷ ବର୍ଣ୍ଣନା କରାଯାଇ ନାହିଁ, କାହିଁକି ନା ବଳଦେବଙ୍କ ବିଷୟରେ ବର୍ଣ୍ଣନା କରାଯାଇନି, କାହିଁକି ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ କଥା କହୁଥିଲେ ଭଗବାନଙ୍କର କୃଷ୍ଣ ଲୀଳାରେ ଏଭଳି ଆବେଶ ହେଇଯାଇଥିଲେ ବଳରାମ କଥା ଭୁଲିଗଲେ ସେ। ତେଣୁ ଭଗବାନଙ୍କର ବିବାହ ଲୀଳା ବର୍ଣ୍ଣନା କରାଯାଇ ନାହିଁ, ଭଗବାନଙ୍କର ଜନ୍ମ ଲୀଳା ବର୍ଣ୍ଣନା କରାଯାଇ ନାହିଁ, ବହୁତ ସଂକ୍ଷେପରେ ବହୁତ ଗୋଟେ ଗୋଟେ ଲାଇନ୍ରେ କହିଦେଇଛନ୍ତି। ଭାଗବତ ଭଗବାନଙ୍କ ବଳରାମଙ୍କର ଆବିର୍ଭାବ କଥା ବର୍ଣ୍ଣନା କରାଯାଇ ନାହିଁ, ଆଉ ବିବାହ ଲୀଳା ଯଦି କୁହାଯାଇଛି ବହୁତ ସଂକ୍ଷେପରେ କୁହାଯାଇଛି, ସେ ନବମ ସ୍କନ୍ଧରେ କୁହାଗଲା, ଦଶମ ସ୍କନ୍ଧରେ କୁହା ହେଇନାହିଁ। ଭଗବାନ କୃଷ୍ଣଙ୍କ ଲୀଳାରେ ଏତେ ମଗ୍ନ ରହିଯାଇଥିଲେ ସିଏ, ତେଣୁ ପରୀକ୍ଷିତ ମହାରାଜ କହିଲେ ପ୍ରଭୁ ବଳରାମଙ୍କର ଲୀଳାକୁ ଆମକୁ କୁହନ୍ତୁ, ମୁଁ ଶୁଣିବା ପାଇଁ ଚାହୁଁଛି। ତେଣୁ ବଳରାମଙ୍କ ଲୀଳା କହି ବଳରାମ ଯେତେବେଳେ ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣା, ଭଗବାନ କୃଷ୍ଣଙ୍କର ପୁତ୍ର ଯେଉଁ ସାମ୍ବ, ଇଏ ହେଉଛନ୍ତି କାହାର ପୁତ୍ର? ସତ୍ୟଭାମା ନା ଜାମ୍ବ, ଜାମ୍ବବତୀଙ୍କ ପୁତ୍ର ବୋଧେ ସାମ୍ବ। ସାମ୍ବ ଯାଇକିରି ତାଙ୍କୁ କ'ଣ ଆଣିଲେ, ତାଙ୍କୁ କ'ଣ ସ୍ୱୟଂବର ତାଙ୍କୁ ଆଣିବା ପାଇଁ ବସିଲେ, ସେତେବେଳେ ସେମାନେ ସବୁ ତାଙ୍କୁ ବନ୍ଦୀ କରି ରଖିଦେଲେ। ବଳରାମ ଗଲେ, ବଳରାମ ଗଲେ ଅଯୋଧ୍ୟା କ'ଣ ଯାଦବ ମାନେ ଚିନ୍ତା କଲେ ଆମେ ଯାଇକି ତାଙ୍କ ସହିତ ଯୁଦ୍ଧ କରିବୁ ଏଇଭଳି ଭାବୁଛୁ। ବଳରାମ କହିଲେ ନା ନା ମୁଁ ଯିବି ବଳରାମ, ଆମେ ଶୁଣୁଛେ ତାଙ୍କ ନାମ ହେଉଛି କାହିଁକି ସଂକର୍ଷଣ ନା ସେ ତାଙ୍କୁ ତାଙ୍କ ଭିତରେ କ'ଣ ଯେଉଁ ବନ୍ଧୁତାକୁ ବଜାୟ ରଖିବେ, ଶତ୍ରୁତା ଦେବେ ନାହିଁ, ଆଣିବେ ନାହିଁ। ତେଣୁ ଗଲେ ଭଗବାନ ବଳରାମ ଗଲେ ହସ୍ତିନାପୁର ଗଲେ, ସେଇଠି ଯାଇ କହିଲେ, ସେଇଠି ଯାଇ କହିଲେ ସମ୍ବାଦ ଦେଲେ, ଉଗ୍ରସେନ ମହାରାଜ ଚାହୁଁଛନ୍ତି ଆମର ପୁତ୍ରକୁ ତୁମର କନ୍ୟା ସହିତ ବିଦାୟ କର ସମ୍ମାନ ସହିତ। ଦୁର୍ଯ୍ୟୋଧନ ଶୁଣିକିରି ବହୁତ ପ୍ରକାର ତାଙ୍କୁ ଅପମାନ ସୁଯୋଗ କଥା କହିଲା ଦୁର୍ଯ୍ୟୋଧନ। ବଳରାମଙ୍କ କ୍ରୋଧ ଆସିଲା, କହିଲେ ସତେ ଏଭଳି ଆମେ ତମେ ଆମର ମସ୍ତକର ଇଏ ପାଦର ଯିବ ବୋଲି ଭାବିବ ଏଇଭଳି ଭାବେ ତାଙ୍କ ସହ କଥା ହେଇକିରି ଆଉ ତାଙ୍କ କ୍ରୋଧ ଆସିଲା। ହଳରେ ହସ୍ତିନାପୁରକୁ ଆକର୍ଷଣ କରିବା ପାଇଁ ବସିଲେ, ଯମୁନା ଭିତରେ ପ୍ରବେଶ କରାଇଦେବେ, ଯମୁନା ଭିତରେ ବୁଡ଼େଇଦେବେ। ଏ ପର୍ଯ୍ୟନ୍ତ ମଧ୍ୟ ରହିଛି ହସ୍ତିନାପୁର ଗଲେ ଦେଖିବେ ଯମୁନା ପଟକୁ ଡାଇଁକି ରହିଛି, ଇଏ ହେଇକି ରହିଛି, ଏ ପର୍ଯ୍ୟନ୍ତ ମଧ୍ୟ ରହିଛି। ସେତେବେଳେ ଦୁର୍ଯ୍ୟୋଧନ ଆସିକି ସବୁ ଶରଣ ପଶିଲେ, ସେଇଠି ଭଗବାନ କହିଛନ୍ତି ସେ କଥା, ନା ନା ନୁଣ ମଦନ୍ମଧ ଶାନ୍ତି ନେଛନ୍ତି ସାଧବ ତେଷାମ ପ୍ରସଙ୍ଗୀ ଦଣ୍ଡ କ'ଣ ପଶୁନା ଲଘୁଡ଼ ଯଥା, ଏ ସବୁଠି ଅଛନ୍ତି। ନାନା ନୁନମ ନାନା ମଦନ୍ମଦ, ବହୁତ ମଦରେ ରହିଛନ୍ତି ସେମାନେ, ତେଣୁ ସେମାନେ ଶାନ୍ତି ଚାହାନ୍ତି ନାହିଁ। ଏଠି ଶାନ୍ତି କଥା କୁହାଗଲା, ତୁମେ ସମ ହୁଅ ଶାନ୍ତ ହୁଅ, କିନ୍ତୁ ସେମାନେ ଚାହାନ୍ତି ନାହିଁ ସମ ଶାନ୍ତ। ଧୃତରାଷ୍ଟ୍ର ସେଇଠି ଥିଲେ ସେ ସମୟରେ, ଏଇଟା ଏଇଟା ପରେ ହେବ, ଏଇଟା ପରେ ହେବ। ସେତେବେଳେ କହିଲେ ନୁନମ ନାନା ମଦନ୍ମଦ ଶାନ୍ତି ନେଛନ୍ତି ସାଧବା ତେଷାଙ୍କ ପ୍ରସଙ୍ଗୀ ଦଣ୍ଡ, ତାଙ୍କୁ ଦଣ୍ଡ ଦରକାର, ତାଙ୍କ କଥାରେ ସେମାନେ ମାନିବେ ନାହିଁ। ତେଷାଙ୍କ ପ୍ରସଙ୍ଗୀ ଦଣ୍ଡ ପଶୁମାନ ଲଗୁଡ଼ ଯଥା, ଯେଉଁଭଳି ଭାବରେ ପଶୁମାନ ବାଡ଼ି ଦରକାର, ବାଡ଼ିରେ ବାଡ଼ିଲେ ଯାଇକି ସେମାନେ ଦଣ୍ଡ କଣ୍ଟ୍ରୋଲ ହେବେ ସେଇଭଳି ଭାବରେ ଦରକାର, ଏସବୁ ଏଠି କହିଛନ୍ତି। ଆସନ୍ତାକାଲି ବଳରାମଙ୍କ ଆବିର୍ଭାବ ପୂର୍ବରୁ ଆମେ କଥା କହିଦେଲେ ବଳରାମ କୃପାରୁ, ଏଇଭଳି ଭାବରେ ସମ ଶାନ୍ତ ଭବ ପ୍ରଭୁ, ଏଇଭଳି ଭାବରେ ଶାନ୍ତ ହେବା ପାଇଁ କହିଲେ ବିନୟ ସରକାର କହିଲେ, କିନ୍ତୁ ସେ ଶାନ୍ତ ହେବେ ନାହିଁ, ଉଗ୍ର ହେଇକି ରହିବେ। ସେମାନେ ଭାବୁଛନ୍ତି ଆମେ ସମ ଶାନ୍ତ କେମିତି ହେବୁ ନା ପାଣ୍ଡବମାନଙ୍କୁ ହତ୍ୟା କରି ହେବୁ, ପାଣ୍ଡବମାନଙ୍କୁ ହତ୍ୟା କରିକିରି ଆମେ ଆନନ୍ଦ ରହିବୁ, ଏଇଭଳି ଭାବରେ ସେମାନେ ଚିନ୍ତା କରୁଛନ୍ତି। ଶାସ୍ତ୍ରବିଧି ଉତ୍ସୃଜ୍ୟ, ଶାସ୍ତ୍ରବିଧି ଉଲ୍ଲଙ୍ଘନ କରିକି ଆମେ ଆନନ୍ଦରେ ରହିବୁ, ଏଇଭଳି ଭାବରେ ଲୋକମାନଙ୍କର ଧାରଣା ଅଧିକାଂଶ ଲୋକ ଏଇଭଳି ଭାବରେ। ଇଏ ଅସୁର ପ୍ରକୃତି, ଅସୁର ପ୍ରକୃତି ଧୃତରାଷ୍ଟ୍ରଙ୍କ ଏଇଭଳି ଭାବରେ ଅସୁର ପ୍ରକୃତି। ଅକ୍ରୁର ଯାହା କହିଲେ ଶାସ୍ତ୍ରର କଥା କହିଲେ, ଶାସ୍ତ୍ର ଆମର ମଙ୍ଗଳ ପାଇଁ କୁହାଯାଇଛି, କିନ୍ତୁ ଆମେ ଯଦି ନ ଶୁଣିବା ଆଉ କେମିତି ଆମର ମଙ୍ଗଳ ହେବ। ତେଣୁ ଏଇଭଳି ଭାବରେ ବହୁତ କଥା ଅଛି, ଆମେ ଆଉ ଏତେ କହିବା ନାହିଁ, ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ। ଯେମିତି ଆମର ଅଛନ୍ତି ଆଦିକୃଷ୍ଣ ପ୍ରଭୁ ଇତ୍ୟାଦି ସମସ୍ତଙ୍କୁ ଜୟ ହଉ। ଦାଇ ଗୋ ପ୍ରଭାନନ୍ଦେ ଏଇ ପରସରକୁ ଆସିଗଲେ।